नमो भगवते वासुदेवाय। श्रीमद् भगवद गीता द्वितीय अध्याय हमारे श्रवण करुले कि अर्जुन प्रश्न उत्तर दौरान अर्जुन प्रश्न पचारे स्थित प्रज्ञ का भाषा समाधि सब स्थित किं प्रभास किम आसी प्रजेत मान जानी तार लक्षण बुझाप चाहते किं प्रभास से सुख दुख मान अपमान किभली स्थित रुंता मुखर किभली वचन बाहर जन मुखर वचन न बाहर पंडित मूर्ख भितर कि प्रभेद जाणी हुए ना जन ज्ञानी जन विद्वान व्यक्तिर दुख अवस्था प्रकृत तार स्थित जना पड़े सी के धीर अपमान समय जना पड़े व्यक्तिर जो अपमान हो किसी व्यक्ति द्वारा से ताड़ित पीड़ित होते कि प्रभास ब्रजेत किम भौतिक जगत मान विषय सब आड़ रही दोष विषय ना धन स्त्री पुत्र कन्या विषय धन दोष ना दोष आम असंजत इंद्र मान व्यवहार इंद्र मान व्यवहार करीखने अर्जुन प्रश्न था इंद्रिय पाई की विषय थाई की भी स्थित प्रज्ञ व्यक्ति मान कि व्यवहार करती लोक मान गए विचित्र लगे ना ये भल जिन रही धन स्त्री पुत्र कन्या छाड़े लोक केमती बाबा जीवन केमती रोचान तो कौन सुख मिलू लोक मैं गोटे बहुत बड़ा जिनस कौन सुख मिले गोटे बह ठाकुर डाके जुवक बयस रही कौन तक सुख मिले समग्र जगत गोटे बर्तमान सीना आजिकल लोक संसार कष्ट भाविक भावना बाबा जीव बोली बर्तमान जो ये सब आरती प्रायत प्रभाजी कहते आरती अर्थार्थी किसी अभाव हेल्ले से भगवान भजन करेंगे ना आरती दुखरे पड़े प्रायत दुखरे पड़ी आस भी भाग्य भगवान चार्टा को कही आरती अर्थार्थी जिज्ञास ज्ञानीश्च भरत श्रव चतुर्विधा भजनते जान स्वीकृति अर्जुन आरती गोटे दोष रोच दुख पाई आसला तार तरह सुख समय आस भगवान भूल जाव दुख रेमती भगवान डाकुला आ सुख पाई से डाक पारे कि बुझेनि तार अर्थ न जो आध्यात्मिक जगत को चली आसे आम भौतिक दुख चलीगला सर सबदिन चलीगला ना पूर्ण शरणागति न पारे से दुखटा पुणी प्रत्यावर्तन करें रोजित किम लोक मैंने आश्चर्य हमें विवाह चोरा हो ना कमी रोचान बापा ना माँ ना कौन मटर खंडे खाऊ कौन सुख मिले स्थित प्रज्ञ कि स्थित प्रज्ञा मैंने किभली मैंने रोच कि धीर रोच उत्तर को अर्जुन बर्तमान अर्जुन प्रश्न उत्तर को भगवान दे प्रथम कहते स्थित प्रज्ञ क्या कह जाए स्थित प्रज्ञ का भाषा समाधि केशव तार उत्तर का भाषा प्रजाति जदा काम सर्वान पार्थो मनोगतान आत्मन्येव आत्मनि तुष्ट स्थित प्रज्ञ सौच्यते दुटा लक्षण देले स्थित प्रज्ञ व्यक्ति किए आत्मन्येव आत्मनि तुष्ट आत्मरे संतुष्ट होता है मनटा तुम संतुष्ट के विषय कितने धन पाइले भी चतुर्थी व्याद्रही जब हिरण्य बसव स्त्री ना दुहंती मना फ्रीत पुंस काम हतसित मनीष मुहर थप्पड़ लगे कि भागवतम कथा कह जब बापा छुआटा को कथा कहला पर गोटे जबड़ाटा लगे कहीं जबड़ाटा कहीं लगे कथा मन रही गोटे कथा तुम्हें कौन जबड़ा मारे कौन दरकार ना सी भूल कम कर जबड़ा तार मन पड़ो गोटे थापड़ा मन पड़ो टीचर मैंने सीनियर मैंने थापड़ लगे कथा कहते कहीं भूल कल भूल कले बाड़ा कौन आवश्यक अच्छे बाड़ा दे मैं आउ थे भूल कर मारटा तार मन पड़ो सी भागवत मनीष मुहर थापड़ लगे सुखदेव थापड़ लगे कथ कह हेले भी अचेतनशील लोक ना जिते कहले भी सब गध भाया संसार गध स्वीकृति ना जिते कहले भी बुद्धि आस जिते तुम्हें केवल सन्तुष्ट हो पार नहीं भौतिक जगत मन केवे सन्तुष्ट हुए ना जब पृथ्वीव्या बेहि जब हिरण किए कहते जजाति कहते जजाति गीत जब पृथ्वीव्या बेहि जब हिरण्य पशव स्त्रीय ପୃଥିବୀର ସମସ୍ତ ବ୍ରୀହି ଜବ ମାନେ ଧନ ସମ୍ପଦ ଏ ଯୋଉ ଶସ୍ୟ ସମ୍ବଳ ଜିନିଷ ଅଛି, ହିରଣ୍ୟ, ସ୍ୱର୍ଣ୍ଣ, ପଶବ, ପଶୁ, ଗାଭୀ ଆଦି, ଘୋଡ଼ା ଆଦି ସମସ୍ତ ଦେଇଦିଅ, ସ୍ତ୍ରୀ ସବୁ ସ୍ତ୍ରୀକି ଜଣେ ଲୋକକୁ ଦେଇଦିଅ, ନା ଦୁଇହତି ମନାପ୍ରୀତ, ତାର ମନ କେବେ ଖୁସି ହେଇପାରିବନି, କାହାର ନ ଦୁଇହତି ମନାପ୍ରୀତ, ପୁଂସ କାମ ହତସ୍ୟ, ପୁଂସ କାମ ହତସ୍ୟ, ଯେଉଁ ବ୍ୟକ୍ତିର ମନ କାମନା ଦ୍ୱାରା ହତ ହେଇଯାଇଛି, ଯେତେବେଳେ କଣ ସବୁ ଏଠି ଗୋଟେ ଭିକାରୀ, ଏଠି ସମସ୍ତେ ଭିକାରୀ, ଧନୀ ଭିକାରୀ ଗୋଟେ ଗରିବ ଭିକାରୀ, ତାଙ୍କ ମନ ଭିତରେ କଣ ରହିଛି କାମନା, ଅଭାବ। ଭାଗବତ ଥାପଡ ମାରି କଥା କହିଛନ୍ତି, ତଥାପି ଲୋକର ଗୋଟେ ଜ୍ଞାନ ଆସିବ, ଯେତିକି ପ୍ରତ୍ୟେକ ବ୍ୟକ୍ତି ପାଖରେ ଯେତିକି ରହିଛି ତାର ବଞ୍ଚିବା ପାଇଁ ଠିକ ରହିଛି, ତୁମର ଶରୀର ତ କିଛି ନ, ତୁମର କିଛି ନାହିଁ, କିଛି ତୁମ ଶରୀର ଶକ୍ତି ଅଛି କି ନାହିଁ, ସେତିକି ଆମ ପ୍ରତି ଗୋଟେ ବ୍ୟାଙ୍କ ବାଲାନ୍ସ କ'ଣ ଆଙ୍କର ଅଛି, ପକ୍ଷୀମାନଙ୍କର ବ୍ୟାଙ୍କ ବାଲାନ୍ସ ଅଛି, ପକ୍ଷୀମାନେ କ'ଣ ଓଟ ଓଟଟା ଓଟଟା ଦେଖ, ଗୋଟେ ପାଣିଟା ରଖିଦେଉଛି, ତା ଷ୍ଟକ୍ କରି ରଖିଦେଉଛି, ଆଉ କେଉଁ ଆଉ କେଉଁ ଜିନିଷ କିଏ ରଖୁଛି ଉଦର ଭିତରେ ରଖିକି ଖାଉଛି, ମୋତେ କହିଲେ ଦେଖିବା କେତେଟା ଜୀବ ଅଛନ୍ତି ଯେଉଁ ଜୀବମାନେ କେବଳ ଷ୍ଟକ୍ କରିପାରିବେ, ବହୁତ କମ୍ ରେୟାର ଜୀବ। ଦେଖ ଓଟ ତୁ ଜଳ ରଖିଦିଅ ନା, ସିଏ ପାଣି ଜଳ ମିଳିବନି, ତାକୁ ତାକୁ ମରୁଭୂମି ରହିବ, ଆଉ ସବୁ ଜୀବ ତାଙ୍କର ଶକ୍ତି ହିସାବରେ ସକାଳୁ ଉଠୁଛନ୍ତି ଚେଷ୍ଟା କରୁଛନ୍ତି ଖାଇବା ପାଇଁ, ସେମାନେ ପରିଶ୍ରମ କରୁଛନ୍ତି, ତାଙ୍କୁ ମିଳିଯାଉଛି, ପ୍ରକୃତି ତାଙ୍କୁ ଦେଇଦେଉଛି, ମଣିଷ କହିବ ମୁଁ ବଞ୍ଚିପାରିବିନି, କାହିଁକି ବଞ୍ଚିପାରିବିନି, ତୁମର ଶକ୍ତି ଅଛି ନା, ଖଟି ଖାଅ, ଏଇଟା ଗୋଟେ ଚିଟିଙ୍ଗ ମେଣ୍ଟାଲିଟି, ଲୋକର ବର୍ତ୍ତମାନ ଠକ ବୁଦ୍ଧି, ଅଲଫ୍ରିକ୍ ମାଇଣ୍ଡ କୁହାଯାଏ, କମ୍ ଖଟିବି ବେଶୀ ପଇସା ଆଣିବି, ଆଣି ତାପରେ କ'ଣ କରିବ, ଭୋଗିବ ଲୋକ ସେଥିରେ ଚିଠି, ସେଥିପାଇଁ ମଣିଷ ବର୍ତ୍ତମାନ ବେଶୀ ଦୁଃଖୀ ଏଥିପାଇଁ ନାଇଁ, ତୁମେ ପରିଶ୍ରମ କରିବା ଦରକାର, ସାଧୁ ହଉ କି ଗୋଟେ ଗୃହୀ ହଉ, ତୁ କେବେ ଠକ ମନବୃତ୍ତି ରଖନି, ଏଇଟା ଚିଟିଂ ପ୍ରୋପେନ୍ସିଟି, ସେମାନେ କେବେ ସୁଖରେ ରହିପାରିବେନି, ତୁମେ ଯେତେବେଳେ କମ୍ ପରିଶ୍ରମ କରିକି ଅଧିକା ପଇସା ପାଇବା ପାଇଁ ଚାହୁଁଛ, ତାହେଲେ ଅନ୍ୟ ଜଣଙ୍କୁ ଠକୁଛ କି ନାହିଁ, ବିନା ଠକରେ ତୁମେ କେବେ ହେଇପାରିବନି ଜିନିଷଟା, ତୁ ଜଣେ ଚିଟିଂ କରିକି ଆଣିଲା ନା ପଇସାଟା, ଆଉ ତ ସିଏ କ'ଣ କରିବ, ସିଏ ଠକିଗଲା, ସିଏ କ'ଣ କରିବ, ସିଏ ବି ସେମିତି, ତେଣୁ ଦୁନିଆଟା ଗୋଟେ ଠକ ଠକାମରେ ଦୁନିଆ ଚାଲିଛି, ଗୋଟେ ଠକ ଠକାମରେ ଦୁନିଆ, ଭକ୍ତି ଠାକୁର କୁହନ୍ତି ଗୋଟେ ଠକ ଠକାମରେ ହାଟ ବସିଛି, ଏଠି ଚିଟର ଚିଟର, ଜଣେ ଜଣଙ୍କୁ ଠକୁଛି ଆଉ ଜଣେ ଠକିଗଲା, ପୁଣି ସେ ତାକୁ ଠକେଇବ, ଗୋଟେ ଠକ ଠକାମରେ ବୋଝା, ଏଇଟା ଏ ମନ ପ୍ରତି ସବୁ ଲୋକର ହେଇଯାଇଛି, ଲୋକମାନେ ଯାହା ଭାବନ୍ତି ନା, ଯୋଉ କାମନା ଆମେ କେମିତି ବଞ୍ଚିବୁ, ନାଇଁ ନାଇଁ ତୁ ଯାହା ତୁମେ ଭଗବାନ ସୃଷ୍ଟି କରିଛନ୍ତି, ମାନେ ପ୍ରତ୍ୟେକ ବ୍ୟକ୍ତି ବି ଶକ୍ତି ସାମର୍ଥ୍ୟ ଦେଇକି ସୃଷ୍ଟି କରିଛନ୍ତି, ଅଜଗର ଏତେ ବଡ଼ ସର୍ପ ସେ କୁଆଡ଼େ ଚାଲିପାରିବେନି, ସେ ବେଶୀ ମୁଭିଂ କରିପାରିବେନି, ତାର ଆହାର ଦରକାର, ତା ମୁଖ ଭଗବାନ ଆହାର ଦେଉଛନ୍ତି, ସେ ବସିକି ଗୋଟେ ଜାଗାରେ ରହୁଛି, ଆଜଗରୀ ବୃତ୍ତି କୁହାଯାଏ, ସାଧୁମାନଙ୍କର ଗୋଟେ ବୃତ୍ତି ହେଲା ଆଜଗରୀ ବୃତ୍ତି, ସାଧୁମାନେ ଗୋଟେ ଜାଗାରେ ବସିବେ, ତାଙ୍କୁ ଯାହା ଭୋଜନ ମିଳିଲା ଦିନ ମିଳିଲା ରହିବେ, ବୁଲିବେନି ସେମାନେ, ଆଜଗରୀ ବୃତ୍ତିରେ ବୁଲନ୍ତିନି, ମାଧୁକରୀଟା ମାଧୁକରୀ ଠାରୁ ଇଏ ଆହୁରି ହାଇ ଷ୍ଟାଣ୍ଡାର୍ଡ, ମାଧୁକରୀ ଠାରୁ ଇଏ ହେଉଛି ଶ୍ରେଷ୍ଠ, ମାଧୁକରୀ କ'ଣ ଯିବ ମଧୁକର ଭଳିଆ ଆଣିବ, ମଧୁକର ଶବ୍ଦରୁ ମାଧୁକରୀ ହେଇଛି, ମୋ ମୋ ମୁଠେ 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 ଆଣିବ, ୟା ଉପରଟା ଆଜଗରୀ ବୃତ୍ତି, ଆଜଗରୀ ବୃତ୍ତି ସାଧୁ କିଏ ଥିଲେ, ଅବଧୂତ, ସେ କାହାକୁ କିଛି କରିବେନି, ଗୋଟେ ଜାଗା ପଡ଼ିକି ରହିବେ, ଯାହା ଦେଲେ ଭଗବାନ ଦେବେ, ସବୁ ଥାଏ କି ଶକ୍ତି ବୁଦ୍ଧି ସବୁ ଥାଏ କି, ଏଇଟା ଏଇ ଷ୍ଟାଣ୍ଡାର୍ଡ ଆମର ନାହିଁ, ଆଟଲିଷ୍ଟ ତୁମର ଶକ୍ତି ଅଛି, ତୁମେ କର୍ମ କର, ଦ୍ୱିତୀୟ ଯେଉଁ ମନ ଭିତରେ କାମନା ଗୁଡ଼ିକ ରଖିଛି ନା, ସେଥିପାଇଁ ସେ ଦୁଃଖୀ, ପ୍ରଜାହାନ୍ତି ଯଦା କାମାନ ସର୍ବାନ ପାର୍ଥ ମନୋଗତା, ଏ ପାର୍ଥ ଏ ପ୍ରଥାପୂର୍ତ୍ତ, ମନ ବିଷୟରେ ବାହାର କର କାମନା ଗୁଡ଼ିକ, ଦୁଇଟା ଜିନିଷ କହିଲେ, ସର୍ବାନ ମନୋଗତାନ ସର୍ବାନ କାମାନ, ମନରୁ ସବୁ କାମନାକୁ ବିଦୃତ କରିବାକୁ ପଡ଼ିବ, ଆଉ କ'ଣ ଆତ୍ମନିର୍ଭର ଆତ୍ମନି ତୁଷ୍ଟ, ଆତ୍ମରେ ସନ୍ତୁଷ୍ଟ, ଆତ୍ମାରେ ସବୁ ବାହ୍ୟ ଜିନିଷ କିଛି ଦରକାର ନାହିଁ, ଆମେ ଆତ୍ମସ୍ଥିତି ଯାଇପାରୁନୁ ବୋଲି ମନ ସ୍ୱର ଭିତରେ ରହିଯାଉଛୁ ବୋଲି ଆମର ସବୁ ଜିନିଷରେ ଦରକାର ପଡ଼ୁଛି, ଗାଡ଼ିଟା ଦରକାର, ଘରଟା ଦରକାର, କାଟ ଏସବୁ ଆତ୍ମା ଆତ୍ମା ପାଇଁଟା କିଛି ଦରକାର ନାହିଁ, କାହା ପାଇଁ ଦରକାର, ସ୍ୱର ପାଇଁ, ଯେହେତୁ ଆମେ ଆତ୍ମସ୍ଥିତି ଯାଇପାରୁନି, ସ୍ୱରରେ ସହାୟତା ନେଇକି ଆତ୍ମକର୍ମ କରୁଛୁ, ସେଥିପାଇଁ ସ୍ୱରଟାକୁ ଯତ୍ନ ନେବାକୁ ପଡ଼ୁଛି, ଡାଇରେକ୍ଟ ଆତ୍ମକର୍ମଟା ଜଣେ ଗୋଟେ ମନୁଷ୍ୟ କରିପାରିବନି ସ୍ୱର ବିନା, ତେଣୁ ସ୍ୱରର କେତିକି କେୟାର ଦରକାର, କେତିକି ଯତ୍ନ ଦରକାର, ଯେତିକିରେ ସେ ଆତ୍ମକର୍ମ କରିପାରିବ, ଆତ୍ମାକୁ ସାହାଯ୍ୟ କରିପାରିବ। ଯେ ବେଶୀ ଦେଲ ସ୍ୱର୍ଗ ତାର ଅଭିନିବେଶ ତାର ଆସିଯିବ, ଭୋଗୀ ହେଇଯିବ। ଅଧିକ ତାକୁ ଅଭ୍ୟାସ କରେ ସ୍ୱର୍ଗକୁ, ଅଧିକ ରେଗୁଲେଟିଭ ଲାଇଫ ତାକୁ କୁହାଯାଏ, ଶୃଙ୍ଖଳିତ ଜୀବନ। ଯେଉଁମାନଙ୍କ ଜୀବନ ଶୃଙ୍ଖଳିତ ନୁହେଁ, ଆହାର ପରିଚୟ ଶୟନ ଶୃଙ୍ଖଳିତ ନୁହେଁ, ସେ ଆତ୍ମକର୍ମ କର୍ମ କରିପାରିବେ। ଏଭଳି ରେଗୁଲେଟିଭ ଲାଇଫ ହଉ, ଯୁକ୍ତ ହଉ, ବେଶୀ ନାହିଁ କମ୍ ନାହିଁ। ଶରୀର ତୁମେ ଭାବିଛ ମୁଁ ଗୋଟେ ଦିନ ଖାଇଦେଲି, ଗୋଟେ ଦିନ ଶୋଇଗଲି, ତୁମେ ଗୋଟେ ଦିନ କରିଦେଲେ ଇନ୍ଦ୍ରମାନେ ସେ ଗୋଟେ ଦିନର ସୁଖଟା ରଖିଦେଲେ ମନ ଭିତରେ, ସେ ଛାଡ଼ିବେନି ତୁମକୁ, ଆଉ ଗୋଟେ ଦିନ କେଉଁ ଦିନ ପକେଇବେ। ଲୋକ ଦେଖନ କହିବେନି, ସେ ଯାଇଥିଲେ ସେଠି ଫିଷ୍ଟ ଖାଇଥିଲା, କେତେ ବଢ଼ିଆ ହେଇଥିଲା, ସେ ଖାଇଛି କେଉଁ 10 ବର୍ଷ ପରେ, ସେଠି ଯାଇଥିଲେ ରସଗୋଲା ଖାଇଥିଲି, ସେ ଭୋଗିଛି କହିବେନି, ସେ ମଳ ହେଇ କୁଆଡ଼େ ଗଲାଣି ବାଥରୁମକୁ, ତା ମନରେ ସେଇଟା ରହିଛି, ତା ମନ ଭିତରେ ସେଇଟା ରହିଛି, ଭୋଗି ଯାହା ତୁମେ ଭୋଗିଲ ସେଟା ମନ ଭିତରେ ରହିଲା। କିଏ ସ୍ଥିତ ପ୍ରଜ୍ଞ ପ୍ରଜାହାତି ଯଦା କାମାନ ପ୍ରଜାହାତି ତ୍ୟଜନ୍ତି ତ୍ୟାଗ କରିଦିଅନ୍ତି, ଯଦା କାମାନ ସର୍ବାନ ମନୋଗତା ମନରେ ଥିବା ସମସ୍ତ କାମନାକୁ ଯିଏ ତ୍ୟାଗ କରିଛି, ଏବଂ ଆତ୍ମନିବ ଆତ୍ମନି ତୁଷ୍ଟ। ବଳଦେବ ଦେବସେନ ଲେଖିଲେ, ଏବଂ ପୃଷ୍ଟ ଭଗବାନ କ୍ରମେଣ ଚତୁର୍ଣ୍ଣାମ ଉତ୍ତରମ ଆହ ଯାବତ ଅଧ୍ୟାୟ ବୃତ୍ତି। ଏଭଳି ଭାବରେ ଅର୍ଜୁନଙ୍କ ପ୍ରଶ୍ନରେ, ଅର୍ଜୁନ ଯେଉଁ ପ୍ରଶ୍ନ କଲେ ଭଗବାନ, ଏ 4ଟି ପ୍ରଶ୍ନର ଉତ୍ତରରେ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ କହିବେ। ତତ୍ର ପ୍ରଥମ ସ୍ୟାହ, ପ୍ରଥମ ପ୍ରଶ୍ନର ଉତ୍ତର ଦେଲେ। ପ୍ରଥମ ପ୍ରଶ୍ନ କ'ଣ? ସ୍ଥିତ ପ୍ରଜ୍ଞ କା ଭାଷ କ'ଣ ନା ପ୍ରଜାହାତି ଇତି ଏକେନ, ଗୋଟିଏ କଥା କହିଲେ ପ୍ରଶ୍ନ ପ୍ରଜାହାତି, ଗୋଟିଏ ପ୍ରଥମ ଶ୍ଳୋକରେ କହୁଛନ୍ତି, ହେ ପାର୍ଥ ଯଦା ମନୋଗତାନ ମନସି ସ୍ଥିତାନ କାମାନ ସର୍ବାନ, ମନୋଗତାନ ଅର୍ଥ ମନସି ସ୍ଥିତାନ କାମାନ, ମନରେ ରହିଥିବା କାମନା ସର୍ବାନ ପ୍ରଜାହାତି ସନ୍ତେଜ୍ୟନ୍ତି, ପ୍ରଜାହାତି ମାନେ ସମ୍ୟକ ଭାବରେ ଯେ ତ୍ୟାଗ କରେ, ମନରେ ରହିଛି କାମନାଟା ତାକୁ ସମ୍ୟକ ଭାବରେ ଯେ ତ୍ୟାଗ କରେ, ତଦା ସ୍ଥିତ ପ୍ରଜ୍ଞ ଅନୁଚ୍ଛେଦ। କାମନାଟା ଗୋଟେ ମନ ଭିତରେ ରହିଛି, କାହିଁକି ମନ ଭିତରେ ରହିଛି, ଏ ବହୁ ଜନ୍ମରେ ମନଟା ଭୋଗ କରିଛି, ତେଣୁ ସେ ରିଫ୍ଲେକ୍ଟ ଦଉଛି, ପ୍ରତିଫଳିତ ଦଉଛି, ପ୍ରତିଫଳନ ଦଉଛି ବହୁ ଜନ୍ମରୁ। ସେଥିପାଇଁ ଖାଇବା ଖାଇବା ପାଇଁ କ'ଣ ଟ୍ରେନିଂ ଦିଆଯାଉନି, ଗୋଟେ ଛୋଟ ଛୁଆଟେ ଜନ୍ମ ହଉ ସାଙ୍ଗେ ସାଙ୍ଗେ ସେ ପାଟିରେ ଜାଣିଛି କେମିତି କେମିତି କ୍ଷୀରଟା ସକ୍ କରିକି ଖାଇବ, ବାଛୁରୀ ଦେଖ ଛୁଆମାନଙ୍କୁ ଦେଖ ସେ କେମିତି କ'ଣ କରାଯାଉଛି, ଚୁଷିକି ଖାଇବ, ତାକୁ ମା ଟ୍ରେନିଂ ଦେଉନି, ତାର ଅଟୋମେଟିକ ଖାଇବାଟା ଆହାର ନିଦ୍ରା ଭୟ ମୁଁ ପାଇଁ ଟ୍ରେନିଂ ଦେବେ, ଶୋଇବା ପାଇଁ କାହାକୁ ଟ୍ରେନିଂ ଦିଆଯାଉନି, ଏମିତି ଶୋଇବୁ ନିଦ୍ରାରେ ସେ ଶୋଇଯିବ, ଖାଇବୁ କେମିତି ଖାଇବୁ କାହାକୁ ଟ୍ରେନିଂ ଦେବାକୁ ପଡ଼ୁନି, ସେ ଜାଣିଛନ୍ତି ଆହାର ନିଦ୍ରା ଭୟ ମୈଥୁନ ଏ 4ଟା ପାଇଁ ଟ୍ରେନିଂ କିଛି ଆବଶ୍ୟକ ନାହିଁ। ଏଟା ସର୍ବଧର୍ମ ଗୁଡ଼ାକ ବହୁ ଜନ୍ମରୁ ଗୁଡ଼ାକ ରହିଛି, ସର୍ବାନ୍ କାମାନ ମନସି ସ୍ଥିତାନ ସମ୍ୟକ ସନ୍ତେଜ୍ୟ ସମ୍ୟକ ତେଜ୍ୟ, ସବୁ ପୁରା ମନରୁ ବାହାର କରିବାକୁ ପଡ଼େ, ଯିଏ ବାହାର କରିଦେଇ ସେ ସ୍ଥିତ ପ୍ରଜ୍ଞା। ସେ ଜଣେ ପ୍ରଶ୍ନ କଲେ, କଣ ସମ୍ଭବ ହବ ମନରୁ ସବୁ କାମନା ପଳେଇବ, ମାନେ ଲାଗେ ନା ମନକୁ କେବେ କାମନା ଯିବନି, ଜୀବନ ଯଦି ଏଇ ପ୍ରଶ୍ନ କରିବ ସାଙ୍ଗ ସାଙ୍ଗ ବଳଦେବୀ ଦେଉଛନ୍ ସମାଧାନ ଦଉଛନ୍ତି, କାମାନାମ ମନୋଧର୍ମତ୍ୱାତ୍ ପରିତ୍ୟାଗ ଯୁକ୍ତ, କାମନା ଗୁଡାକ ସବୁ ମନର ଧର୍ମ, ଏଟା ପରିତ୍ୟାଗ କରିହବ। ଲୋକମାନଙ୍କ ପାଇଁ ଗୋଟେ ଦୁଷ୍କର ନା, ଲୋକମାନେ ଆମେ ସବୁ ବହି ନେଇଯାଉ, ସେ କୁହନ୍ତୁ ବିବାହ ହବନି କେମିତି ରହୁଛ, ସେ ଭାବନ୍ତି କ'ଣ ବିବାହ ନହେଲେ କେବେ ଗୋଟେ ମଣିଷ ବଞ୍ଚିପାରିବ ନାହିଁ, କେବେ ବଞ୍ଚିପାରିବ, ମା ମାନେ ବା ସାଧାରଣ ପିଲାମାନେ ବୁଦ୍ଧିଷ୍ଟ ଭାବେ ବିବାହ ହବନି କେମିତି ରହିବ, କାମନା ମଣିଷର ଯେଉଁ କାମନା ଗୁଡ଼ା ରହିଛି ଭାବୁଛି ଏଇଟା ଗୋଟେ ତ୍ୟାଗ କରିବା ଅସମ୍ଭବ, ନାହିଁ 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 ମନଧର୍ମତ୍ୱାତ୍, କାମନା ଗୁଡ଼ା ସବୁ ମନଧର୍ମ, କେବଳ ନାରୀ ନୁହେଁ ବିବାହ ହୁଅ ଧନ ହୁଅ ଏଇଟା ସବୁ ମନର ଜିନିଷ, ଏଇଟା ଚାହିଁଲେ ଜଣେ ତ୍ୟାଗ କରିଦେବ, ସେ ମନ ଜିନିଷଟା ଆଉ ସେ କଥା କହୁଛନ୍ତି, ଏଇଟା ଆତ୍ମଧର୍ମ ନୁହେଁ, କେବେ ଏଇଟା ଭାବିବ ଏଇଟା ଆତ୍ମଧର୍ମ, ଏଇଟା ମନର ଧର୍ମଟା, ସେ କହୁଛନ୍ତି କାମାନାମ ମନଧର୍ମତ୍ୱାତ୍, କାମାନାମ ବହୁବଚନ କରି ଯେତେ ପ୍ରକାର କାମନା ରହିଛି ସେ ମନରୁ ତିଆରି ହେଉଛି, ମନଟା ପୂର୍ବ ଜନ୍ମରେ ଥିଲା କାମନା ଗୁଡ଼ାକ ସେଟା ମନରୁ ବର୍ତ୍ତମାନ ବାହାରୁଛି, ପୁଣି ଏଇ ଜନ୍ମରେ ଯଦି ପୁଣି ତୁମେ କାମନା କଲ ପୁଣି କ'ଣ ହେଲା, ପୁଣି ରହିଲା ଚାଲ, ଏଇଟା କର୍ମ, ଏଇଟା ଯେତେ କର୍ମ ବନ୍ଧନଟା ଆଉ କ'ଣ, ମନର କାମନାଟାକୁ ଶୁଦ୍ଧ କରିବା ପାଇଁ ତ ଏ ନାମଟା ଦିଆହେଇଛି, ଆଉ କ'ଣ ଦିଆହେଇଛି, ମନର କାମନାଟା ସେଥିପାଇଁ ସେ ଚେତୋଦର୍ପଣ ମାର୍ଜନ କହିଲେ ନା, ମନ ଯାହା ସବୁ ଆକ୍ସେପ୍ଟ କରେ ତାକୁ ଗୋଟେ ଜାଗାରେ ରଖେ ତାକୁ ଚିତ୍ତ କୁହାଯାଏ, ତା ଷ୍ଟୋରେଜ ଯେମିତି ଗୋଟେ ଲ୍ୟାପଟପ୍, ଲ୍ୟାପଟପ୍ର ସେ ହାର୍ଡ ଡିସ୍କ ଗୋଟେ ଅଛି ନା, ତାର ଗୋଟେ ହାର୍ଡ ଡିସ୍କ, ସେ ହାର୍ଡ ଡିସ୍କ ଷ୍ଟୋର କରୁଛି, ମନ ସବୁ ଷ୍ଟୋର୍ କରୁଛି, ମନ ତାକୁ ସବୁ ଗ୍ରହଣ କରିଦେଲା, ତାକୁ ଷ୍ଟୋର୍ କରି ରଖିଲା ଚିତ୍ତବୃତ୍ତିରେ। ଚିତ୍ତବୃତ୍ତିରେ କାମ କ'ଣ ହେଲା, ସେ ବିଷୟଟା ଦେଖିକିନା ରିଫ୍ଲେକ୍ଟ ଆସିବ। ସେ ଖାଇବା ଗୋଟେ ଖାଇବା ଜିନିଷ ଦେଖିଦେବ, ସାଙ୍ଗେ ଚିତ୍ତବୃତ୍ତି ତାକୁ ରିଫ୍ଲେକ୍ଟ କରିବ ମନକୁ, ତାକୁ ଆଉ ଦରକାର ନାହିଁ କିଛି। ହାର୍ଡ ଡିସ୍କରେ ଅଛି ମାନେ, ତୁମେ ଲ୍ୟାପଟପ୍ରେ ଅଛି ମାନେ, ତୁମେ ମାରିଦେଲା ମାନେ ପଟିନ ଆସିଲା, ମନ ପଟିନ ଦେଖିଦେବ ଗୋଟେ ବିଷୟକୁ, ଗୋଟେ ପୁରୁଷ ନାରୀ ଦେଖିଦେଲା ତାର ଆସିଗଲା ଚିନ୍ତା, ଭୋଜନ ଦେଖିଦେଲା ଆସିଗଲା ଚିନ୍ତା, ତମେ କି ଦରକାର ନାହିଁ। କାରଣ ମନ ଅନାଦି କାଳ ଗୁଡ଼ା ଭୋଗ କରିଛି, ଷ୍ଟୋର୍ କରି ଚିତ୍ତବୃତ୍ତିରେ ରଖିଛି। ଚୈତନ୍ୟ ମହାପ୍ରଭୁ ସେଠିକି ରିଫର କଲେ, ସେଥିପାଇଁ ଚେତ ଦର୍ପଣ ମାର୍ଜନମ ଭବ ମହାଦ, ମନ ଦର୍ପଣ ମାର୍ଜନମ କହିଲେନି, ଚେତ ଦର୍ପଣ ମାର୍ଜନମ, ମନ ଯାହା ସବୁ ନେଇକି ଯେଉଁଠି ରଖିଛି ଆଉ ଯେଉଁ ଚିତ୍ତବୃତ୍ତି ସବୁ ରିଫ୍ଲେକ୍ଟ କରୁଛି, ପ୍ରତିଫଳିତ କରୁଛି, ତାକୁ ମାର୍ଜନ କର। କେଉଁଥିରେ? ଭଗବାନଙ୍କ ନାମରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। କାମନା ଗୁଡ଼ା ସେ ଷ୍ଟୋର ହେଇକି ରହିଛି, ଶିଖିବାକୁ ଆଉ କିଛି ପଡ଼ୁନି। କାଳ ହିସାବରେ ସମୟ ହେଉଛି, ଶରୀର ଆସିଯାଉଛି, ଶରୀର ସେଇଟା ଭୁଗିଛି ନା, ସେ ଶରୀର ଭୁଗିଛି, ତେଣୁ ଶରୀରର ଯାହା ସବୁ ଧର୍ମ ଗୁଡ଼ିକ ତାର ଚିତ୍ତବୃତ୍ତିରେ ରହିଛି, ମନରେ ରହିଛି, ତ୍ୟାଗ କରି ହବ। ଇଟ୍ ଇଜ୍ ନଟ୍ ଇଜି, ଏଟା ସହଜ ଜିନିଷ ନୁହେଁ, ଏଟା ତ୍ୟାଗ କରି ହବ ଯେ, ଏଟା ଦୁଷ୍କର। ଏଥିପାଇଁ ଆମକୁ କହୁଛି, ଆମେ ବହୁତ ବଡିଲି ଆଟାଚ୍ଡ, ଶରୀର ପ୍ରତି ବହୁତ ଆମେ ଆସକ୍ତ ଅଛେ, ଏତେ ସହଜ ନାହିଁ, ପୁରା ରେଗୁଲେଟିଭ ପ୍ରିନ୍ସିପଲ, ସେଥିପାଇଁ ଏତେ କାହିଁକି ଷ୍ଟ୍ରିକ୍ଟଲି ପ୍ରିନ୍ସିପଲ ସବୁ ରଖାହଉଛି, ଏତେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ କାହିଁକି ରଖାଯାଉଛି, ଏଥିପାଇଁ ରଖାଯାଉଛି। କାମନା ଗୁଡ଼ିକ ଲୋକ ଯେତେ ଭଜନ କରୁ କ'ଣଟା, ତୁମେ ଯେତେ ଭଜନ କଲେ, ତୁମର ଭଜନ ଯଦି ସୁସ୍ଥ ନାହିଁ, ତ ଠିକ୍ସେ ସାଧୁସଙ୍ଗ କରୁନା, ଆଉ ରେଗୁଲେଟିଭ ପ୍ରିନ୍ସିପଲ ଗୁଡ଼ିକ ପାଳନ କରୁନ, ତୁମର ଯେତେ ଭଜନ କରୁଛ ସେଗୁଡ଼ା କିଛି ନାହିଁ, ପୁଣି ସେ କାମନାଟା ଷ୍ଟୋର ହେଇକି ସବୁ ରହୁଛି। ପୂର୍ବ ମାରେ ସବୁବେଳେ କହୁଛନ୍ତି, ତୁମେ ଆଡ଼ଭାନ୍ସ କରିବା ପାଇଁ ଚେଷ୍ଟା କରିବା ପୂର୍ବରୁ ଆଗେ ଫୋର୍ ରେଗୁଲେଟିଭ ପ୍ରିନ୍ସିପଲଟାକୁ ଦେଖ, ନହେଲେ ସେଇଟା ତୁମର ଆଡ଼ଭାନ୍ସ ନୁହେଁ, କିଛି ଆଡ଼ଭାନ୍ସ ନୁହେଁ, ଜିରୋ, ଶୂନ ମଡ଼ିଆ ଯାହା କାମ ସେୟା। ତୁ କେବେ ଭାବୁନି ଭଗବାନ ଏକ୍ସକ୍ୟୁଜ୍ କରିଦେବେ, ତୁମେ ଚାରିଟା ନିୟମରେ ଗୋଟେ କିଛି ଭୁଲ କାମ କରିଦେବ, ତୁମକୁ ଭଗବାନ ଏକ୍ସକ୍ୟୁଜ୍ କରିଦେବେ, ତାପରେ ତୁମେ ଆଡ଼ଭାନ୍ସ କରିଛ ନୁ, ଦିସ୍ ନଟ୍ ପସିବୁଲ, ୟୁ ହାଭ୍ ଟୁ ଗିଭ୍ ଅପ୍, ତୁମକୁ ଛାଡ଼ିବାକୁ ପଡ଼ିବ, ଯେକୌଣସି ହେବ ସେଥିରେ କିଛି କମ୍ପ୍ରମାଇଜ୍ କରିହେବନି। ଚାରିଟା ନିୟମ ଯାହା ରହିଛି ନା, ଆମେ ସାର୍ ନିଶା ଛାଡ଼ିବାକୁ ପଡ଼ିବ, ଆଉ ନିଶା ଗୁଡ଼ା ଖାଉଛୁ ସେଇଟା ଛାଡ଼ିବାକୁ ପଡ଼ିବ, ଦ୍ୱିତାଧିକରେ ଛାଡ଼ିବାକୁ ପଡ଼ିବ, ଅବୈଧ ସଙ୍ଗ ସେଇଟା ତ୍ୟାଗ କରିବାକୁ ପଡ଼ିବ, ଏଇଟା ଯାହା କୁହା ହେଇଛି ସେଇଟା କରିବାକୁ ପଡ଼ିବ ହିଁ ପଡ଼ିବ, ନହେଲେ କାମନା ଗୁଡ଼ାକ ପୂର୍ବ ଜନ୍ମରେ ଅଛି, ପୁଣି ଏ ଜନ୍ମରେ ତୁମେ ଷ୍ଟୋର୍ କରି ରଖୁଛ। ଏଇଟା ତ୍ୟାଗ କରି ହବ, ମନରୁ ଏଇଟା ତ୍ୟାଗ କରି ହବ, ସେଥିପାଇଁ ସେ କହୁଛନ୍ତି ମନୋଧର୍ମ ତତ୍ ପରିତ୍ୟାଗ ତମ ଆତ୍ମଧର୍ମ ତ୍ୱେ ଦୁଃଶକ୍ୟସ। ଯଦି ଏଇଟା ଆତ୍ମଧର୍ମ ହେଇଥାନ୍ତା ତାହେଲେ ତ୍ୟାଗ କରି ହୁଅନ୍ତା, ସେମାନେ ଯୁକ୍ତି ଦେଇଦେଲେ। ସେ ବେଦାନ୍ତି ନା, ବେଦାନ୍ତ ବଳଦେବ ଦେଉଛନ୍ ଚକ୍ରବେଦାନ୍ତ ପୂର୍ବ ଭାଇଛନ୍ତି, ସାଙ୍ଗେ ସାଙ୍ଗେ ତାଙ୍କର ଅକାଟ୍ୟ ସବୁ ଯୁକ୍ତି, କେମିତି କାମନା ତ୍ୟାଗ କରିବ, ଏଇଟା ମନର ଧର୍ମଟା ଆଉ, ମନଟା ତାହେଲେ କୃଷ୍ଣଙ୍କୁ ସବୁବେଳେ ଚିନ୍ତା କରିବ, ଚିତ୍ତବୃତ୍ତି ହେଲେ ଶୁଦ୍ଧ ହେଇଯିବ, ଆଉ ସେଗୁଡ଼ିକ ସେ ଚିତ୍ତ ରିଫ୍ଲେକ୍ଟ, ଚିତ୍ତରୁ ସେ ପ୍ରତିଫଳିତ ଆସୁଛି, ତ ଚିତ୍ତଟାକୁ ସଫା ହେଇଗଲା, ସଫା ହେଇଗଲେ ସରିଲା, ମାର୍ଜନ କହିଲେ ବାରବାର ତାକୁ ଘସ, ଚିତ୍ତବୃତ୍ତି ଉପରେ ନାମଟା ଯାଇକି ନାମର ପ୍ରଭାବଟା ରହିବ, ନାମର ଯେଉଁ ପ୍ରଭାବଟା ରହିଛି, ନାମର ପ୍ରଭାବରେ ଚିତ୍ତବୃତ୍ତି ମାର୍ଜିତ ହେଲେ ଆଉ ସେ ମନକୁ ପ୍ରତିଫଳିତ କରିବେନି। ଆଉ ମନ ବାରମ୍ବାର ଏଇ ହରିନାମ, ମନ ବୁଦ୍ଧି ଏସବୁ ହରିନାମ ପ୍ରଭୁଙ୍କର ସଂସ୍ପର୍ଶରେ ଆସି ଭଗବାନ ସେବାରେ ଆସି, ଇଏ ବି କିଛି ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେଣି, ତେଣୁ ସିଏ ଯେତେବେଳେ ରିଫ୍ଲେକ୍ଟ କରିବ, ପ୍ରତିଫଳିତ କରିବ କିଏ ଚିତ୍ତଟା ଗୋଟେ କାମନାକୁ, ମନ କ'ଣ କରିବ, ଯଦି ଗୋଟେ ଉନ୍ନତ ସ୍ୱାଦ ପାଇଛି ସେ ତାକୁ ବାଲାନ୍ସ କରିବାକୁ ଚେଷ୍ଟା କରିବ। କାରଣ ମନ ଯାହା ସବୁ ଶୁଣିଛି, ମନରେ ଚିତ୍ତରେ ଖାଲି କାମନାଟା ତ ରହୁନି, ଚିତ୍ତରେ ବହୁତ କିଛି ଶୁଣୁଛି, କ'ଣ ମନ ଯାହା ସବୁ ଶୁଣୁଛି ଗ୍ରହଣ କରୁଛି ଭକ୍ତି କଥା, ସେଇଟା ବି ଚିତ୍ତବୃତ୍ତିରେ ରହୁଛି। ଯେତିକି କାମନା ଅଛି ତତ୍ତ୍ୱଧିକ ଆମର ହରି କଥା ହରି ସିଦ୍ଧାନ୍ତ ସେଗୁଡ଼ିକ ସବୁ ଚିତ୍ତବୃତ୍ତି ରହିବା ଦରକାର ଅଛି, ସେଥିପାଇଁ ଶ୍ରବଣଟା ଗୁରୁତ୍ୱ ଦିଆଯାଇଛି। କେତେ କଥା ଶୁଣିଲା ପରେ ମନକୁ ଗୋଟେ ଥର ଅଟକିବ, ଲକ୍ଷ କଥା କହିଲା ପରେ ଯାଇ ଗୋଟେ ଗୋଟେ ଲୋକ ତା ଗୋଟେ କାମ ସେ କରିବ। ଛୁଆଟା ଦେଖୁନା କେତେ ଥର କେତେ ଥର ମାଗୁଛି, ଏ କେତେଟା ଲାଗିନି ଲାଗିନି ଲାଗିନି, ଶହେ ଥର ସେ ଗୋଟେ କଥା କହୁଥିବ, ବେଶୀ ଲାଗିଦେଉଥିବ ମନ ଗୋଟେ ସେଭଳିଆ। ଶ୍ରବଣକୁ ଏଥିପାଇଁ ଗୁରୁତ୍ୱ ଦିଏ, ଯେତେ କହିଲେ କ'ଣ, ଯେତେ ତୁମେ କହିଲେ ଆଜି ଗୋଟେ ଯିବ ସାଙ୍ଗେ ସାଙ୍ଗେ କଲା, ପୁଣି ଆସିଗଲା ସେ ଚାଲ, ପୁଣି ସେଇଟା ସେ କରିବ, କିନ୍ତୁ ବାରମ୍ବାର ତ କହିବାକୁ ମନରୁ କାମନା ଯାଇପାରିବ କାହିଁକି, ସେ କହୁଛନ୍ତି ଏଟା ଆତ୍ମାର ଧର୍ମ ନୁହେଁ, ଆତ୍ମାର ଧର୍ମ ଏଥିରେ କୁ ଛାଡ଼ି ନଥାନ୍ତା, ସେ କହିଲେ ସେଥିପାଇଁ আত্মধর্মত্বে দুঃশক্য সহ স্যাত বর্ণি উষ্ণাদি উষ্ণাদিনাম এব ইতি ভাব। যেমনি বর্ণির উষ্ণটা অলগা করিহব, কোণ বর্ণি মানে কোণ অগ্নি, অগ্নির তাপটাকে যেমনি অলগা করিহবনি। যদি কামনাটা আত্মার ধর্ম হইতান্তা তাহলে তাকে ত্যাগ করি অসম্ভব হইতান্তা। আত্মার ধর্ম এটা মনর ধর্ম, এসব মনর ধর্ম, যেতে প্রকার কামনা আসছে এসব মনর ধর্ম, আত্মার ধর্ম না। আত্মার যে কামনাটা সেটা গোটে, আত্মার গোটে কামনা কোণ, আত্মার কামনা গোটি গতি যত্মা সুপ্রসিদ্ধ দে অহি দুর্গীয় প্রতি সবুলে চাহুছি মু কেমনি মো প্রভুঙ্ সেবা করি ভোজন করি, মতো আতে সংসার ঝামেলা ধূড়চাট এগুলো মো মুন্ডর কিছু নখুশ। আত্মার কেবল এতকি দরকার, আত্মা আর কিছু চাহুনি, কিন্তু কম করে তাকে ফেসিলিটি সুযোগ মিললি, তো মন খাই দিয়েছি চিত্তবৃত্তি খাই দিয়েছেন, তাকে সব বিষয় ভিতরে ঘেরিকি রেখেছেন, বিষয়বিষ্ট আছে সে লিখেছেন না বিষয়বিষ্ট আছে, বিষয়ের আবিষ্ট হয়ে রয়েছে গোটে জীব ঘেরি ঘেরি তাকে রখিছে, সে কম করি যেটা মনর এটা ধর্ম, আত্মার ধর্ম নুহে। মনর ধর্ম যেহেতু কামনা সেটাকে ত্যাগ করি হব, আত্মার ধর্ম হইলে এটা ইম্পসিবল কেবল কেম, আত্মার ধর্ম হচ্ছে কেবল গোটি অহেতুক অপ্রতিহত, সে কেবল ভগবান ভক্তি করিয়া চাই শুষ্ক কাষ্ঠবত কথম তিষ্ঠতি ইতি চেত। প্রশ্ন করা হচ্ছে যদি 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 কে কুহতি শুষ্ক কাঠ ভি কিপর ভাবে সে অবস্থান করছে, যেটা আত্মধর্মটা নুহে তাহলে এগুলা কেমতি শুষ্ক কাঠরে ভাই সে রুচি কেমতি এগুলা কামনা গুড়া, তার উত্তর দৌরান আত্মনি এব আত্মনি তুষ্ট, তার উত্তর এটা আত্মনি এব আত্মনি এব আত্মনি প্রত্যাহুতে মনসি এতে আত্মনি এব আত্মনি তুষ্ট, আত্মনি অর্থ এটি মন লাগিব, আত্মা শব্দের কোণ কোণ অর্থ এটি মেদিনী আনিকি দিয়েছেন, আত্মা পুংসি স্বভাবপি প্রযত্ন প্রযত্ন নসুর নসুবয়পি ধ্রুতবাপি মনীষায়ম শরীরম ব্রহ্মণেরপি ইতি মেদিনী, মেদিনীকার মেদিনী সংস্কৃত শব্দকোষ তা না মেদিনী, সে প্রতি শব্দর অর্থ অছে মেদিনী, আত্মার শব্দ কোণ কোণ দিয়েছি স্বভাব জীবাত্মা প্রযত্ন মন ধ্রুতি বুদ্ধি শরীর ও ব্রহ্মকে বুঝায়, গোটে আত্মার এতিক হল অর্থ, আত্মাটা কেমনি কেতল লাগিব, আত্মার অর্থ কেতল লাগিব পুরুষ অর্থ জীবাত্মা, কেতল আত্মার অর্থ লাগিব জীবাত্মার স্বভাবটাকে কেতল আত্মা কুহাইছে, কেতল প্রযত্নটাকে আত্মা কুহাইছে, কেতল মনটাকে আত্মা কুহাইছে, কেতল ধ্রুতি আত্মা কুহাইছে, কেতল বুদ্ধিকে আত্মা কুহাইছে, কেতল স্বরূপ আত্মা কুহাইছে, কেতল ব্রহ্মকে আত্মা কুহাইছে, আত্মা শব্দটা কেতল লাগিছে, কেতল ভগবানকে রেফর করছে, কেতল জীবকে রেফর করছে, কেতল বুদ্ধিকে রেফর করছে, কেতল প্রযত্নকে রেফর করছে, এসব কহিলে এটি যে বললে আত্মনি এব আত্মনি শুষ্ক কাষ্ঠ বলে কেমিতি রয়েছে কেমিতি তাকে বাহার করি বা কেমিতি সে রয়েছে কামনা গুড়ি এটি কুচার আত্মনি এব আত্মনি তুষ্ট। আত্মনি প্রত্যাহত মনসী, আত্মনি অর্থ এটি সব প্রত্যাহত মনসী, মন মনে রাখ প্রত্যাহত করি যে মনটা ভাবলে ছাড়ুছে সে জিনিসটা কেউটা কামনা গুড়ি ভাসমান স্বপ্রকাশ আনন্দ স্বরূপে আত্মন স্বরূপে তুষ্ট, যেটা তুমি ত্যাগ কল সেই জিনিসটাকে কেউ কেমিক বিষয় গুড়ি সব ত্যাগ কল তুমি আত্মানন্দ গুড়া প্রাপ্ত হ, জীবর আত্মার আনন্দটা শোষী নেছি কি বিষয় শরীর ভোগিলা মন ভোগিলা কিন্তু আত্মা দুঃখী হল, আত্মা দুঃখী হল না, আত্মা শরীর ভোগি দিয়ে তা তুমি যা খাওছো মল অছি কি না, তুমি যা খাওছো মল, জীব জীব স্বাদ নেলা পেটের কোণ হল, পেট কোণ পেট কোণ পাওছি কষ্ট পাওছি না, তুমি খাই দেল হজম করিয়া লোক সে না, সে হজম কাল সে কষ্ট পাওছি না, জীব যেতলে বিষয় ভোগুচি ধন স্ত্রী পুত্র কেন যা ভোগিদেলে তার গোটে মল অছে, বিষয়ের মল অছে না, সে মলটা কি রাখিলা সে সব মন চিত্তবৃত্তিরে সুস্থ করে রাখিলা, তার হার্ড ড্রাইভ সেটা হার্ড ড্রাইভ না হার্ড ডিস্ক কম কুহ হার্ড ডিস্ক এক্সটর্নাল হার্ড ডিস্ক লগাইলা বেলা লগাই তো স্টোর তার হোনি তো ই তো টিভি ফিবি কোণ সব জিগাবাইট কোণ টেরাবাইট সব কুছ তার সে সরিবার নাই চিত্তবৃত্তি, সে মন তার সে মলকে সেটি স্টোর করে রাখিলা কবলে বুঝছে কি ତୁ ଭାବନି ମୁଁ ଟୁକାବେଳେ କ'ଣ କରିଥିଲି, କୋଉଠି କ'ଣ କରିଥିଲି, ସବୁ ମୋର ପଳେଇ ଯାଇଛି, ସବୁ ଅଛି ବାପା, ବାହାରିବେ ତୋର ଦେଖିବ ଆଉ କିଏ ଯାଉ, ମାଳି ସେନା ମାଳି ଧରିଲେ କ'ଣ ବାହାରି ଦେଖୁନ କି, ମାଳି ଧରିଲେ କ'ଣ ହେଉଛି, ଖାଲି ଖାଲି ଦୌଡ଼ୁଥିବ ମନ ନା ସ୍ଥିର ହେଇଗଲାଣି, କିଛି ହବନି, ସବୁ ରହିଛି ସିଏ, ଇଏ କ'ଣ ଛୋଟିଆ କାମ, ଇଏ ସାଧନ ପଥ, ଆଉ ତୁମେ ଯେତେ ଲମ୍ବା ତିଳକ ମାଳି ଦେଇକି ତୁମେ ମାଳ ଧରି ପକେଇବ, ଆଉ ବିଷୟକୁ ଛାଡ଼ିବାକୁ ପଡ଼ିବ, ବିଷୟ ନ ଛାଡ଼ିଲେ ହବନି, ବିଷୟ ତ ତୁମେ ବିଷୟ ଯେତେବେଳେ ତୁମର ସବୁବେଳେ ଆସକ୍ତି ରହିଛି, ବିଷୟ ଛାଡ଼ିବା ମାନେ କ'ଣ, ଯାହା ଭଗବାନଙ୍କର ମୋର ଭଜନର ଅନୁକୂଳ ମୁଁ ଯେତିକି ସ୍ୱୀକାର କରିବି, ସେତିକି ଦିନ ଛାଡ଼ିପାରିଲ, ଆସକ୍ତି ରହିଲା ତୁମକୁ କିଛି ନାହିଁ, ସେ ତ ଉଠିବନି ଆଉ, ସେ କହିଲେନି ଲଙ୍ଗର ଉଠୁନି ଆଉ, କାତ ମରା ଚାଲିଛି ଆଉ, ଲଙ୍ଗର ଉଠିବନି, ଲଙ୍ଗର ନଥାଏ ଏଗୁଡ଼ା, ଏମିତି ଆଙ୍କୁଡ଼ା ଭଳିଆ ଥିବ, ଚେନ୍ ଲାଗିକି କାହିଁକି ସବୁ ବଡ଼ ବଡ଼ ନଦୀମାନଙ୍କର ଭାସିଯିବ, ରାତିରେ ବନ୍ୟା ଆସି ଭାସି ପଳେଇବ, କେଉଁଟା ନୌକାଟା, ଲଙ୍ଗର ପକେଇ ଦିଆଯାଏ, ଲଙ୍ଗର ଲଗେଇକି ତୁମେ ମାର୍ଚ୍ଚ କାତ ଖଣ୍ଡେ ଘୁରୁଛି ଆଉ କ'ଣ, ସେ ସଂସାର ଆସକ୍ତି ବିଶ୍ୱାସ ଆସକ୍ତି ଛାଡ଼ିନି, ସେ ହରିଭଜନଟା କରୁଛି, ସେଇଟା ଭାଗବତର ଲୋକ ନା, ମୋତେକିନା କୃଷ୍ଣ ବ୍ରତ ଶ୍ରୁତ ବା ମିଥ୍ୟ ବିବଦ୍ୟତେ ଗୃହ ବ୍ରତାନ, ଯେତେ ତୁମେ ଭଜନ କର, ତୁମ ଗୃହବ୍ରତ ଘରଟା, ତୁମ ସଂସାରଟାକୁ ତୁମେ ନିଜେ ବ୍ରତ କରିଦେଇଛ, ଆଉ ମୋ ଘର ମୋ ସଂସାର ମୋ ପିଲା ମୋ ଛୁଆ, ହରିଭଜନ କେମିତି ହବ, ସିଏ ଲୋକ ଦେଖିବାକୁ ହଁ ଇଏ ଭକ୍ତ, ଇଏ ପ୍ରଭୁଙ୍କ ପାଖରେ ସେଇଟା କିଛି କାମ ଚାଲିବନି, ଏଇଟା ଆସକ୍ତି କଥା, ଭଜନ ମାନେ ଆସକ୍ତି, ଭଜନ ମାନେ ତୁମକୁ ଭଗବାନଙ୍କ ଜିନିଷଟା କେତେ ଭଲ ଲାଗୁଛି, ଭାଗବତ କେତେ ଭଲ ଲାଗୁଛି, ଗୀତା କେତେ ଭଲ ଲାଗୁଛି, ହରିନାମ କେତେ ଭଲ ଲାଗୁଛନ୍ତି, ବିଗ୍ରହ କେତେ ଭଲ ଲାଗୁଛନ୍ତି, ସେବା କେତେ ଭଲ ଲାଗୁଛି, ଆଉ ସେଇଟା ତ ହଉନି, ଆଉ ଏ ପ୍ରେଜେଣ୍ଟ ପକା କାମରୁ କ'ଣ ଅଛି, ପ୍ରେଜେଣ୍ଟ କାମ ଭାବିଲେ କ'ଣ ଜାଣିଛୁ, ପ୍ରେଜେଣ୍ଟ ପକା କାମ ତୁମେ ଯେମିତି କରୁଛ, ମୁଁ 10 ବଜେ ସାରା ହେଡ଼ମାଷ୍ଟର ଆସିଲେ ପ୍ରେଜେଣ୍ଟଟା ପକେଇ ଦିଅ, ତାପରେ ଗଲା, ଟ୍ରେନ୍ ପଡ଼ିଲାନି ଆଗରୁ ଫେଲ୍ ହଉଥିଲେ ବା ଛୁଆମାନେ ଫେଲ୍ କରାଉଥିଲେ, ଏତିକି ତାର ପ୍ରେଜେଣ୍ଟ ପଡ଼ି, ସେ ଠକ କ'ଣ କରିକି ଚାଲି ଆସିବ, ନଗଲେ ସାର ମାରି ଆସିବ, 10:30 ବେଲ୍ ବାଜିଗଲା, ପ୍ରାର୍ଥନା ସରିଲା, ପ୍ରେଜେଣ୍ଟ ପକା ସରିବ, ତାପରେ କହିବେ ସାର୍ ପେଟଟା କାଟୁଛି, ପେଟଟା କାଟୁଛି, ମୁଣ୍ଡଟା ବିନ୍ଧୁଛି, କ'ଣ କରିବା, କ'ଣ କରିବା, ହଜେ ଯାଇଛି ଯାପଡ଼ା, ହେ ଠକଟା ତା ପ୍ରେଜେଣ୍ଟ ପକେଇବାର କାମ ପାଇଁ ଆସିଛି, ଭଜନଟା ପ୍ରେଜେଣ୍ଟ ପକା କାମ ନୁହେଁ, ମୋ ଶୁଣମାଳା ସରିଲା, ସରିଗଲା ମୋର କାମ ଶେଷ, କାମ କ'ଣ ସରିଗଲା, ଏ ଆସକ୍ତିରେ ଯଦି ଭଗବାନ ପ୍ରତି ଆସୁନି କି ଅଡ଼ୁଆ ପଡ଼ିବ, ତୁମେ ହଇରାଣ ପଡ଼ିବ, ପ୍ରଭୁଙ୍କ ପ୍ରତି ଗୋଟେ ଆସକ୍ତି ଆସୁନି ନା, ସେ ମନଟା କଷ୍ଟ ପାଉଛି, ଭଜନ ଚାଲିଛି ଏଣେ କଷ୍ଟ ପାଉଛି, ମନ କେବେ ଆତ୍ମାଟା ସନ୍ତୁଷ୍ଟ ହେଲା ପର୍ଯ୍ୟନ୍ତ ମନ ସନ୍ତୁଷ୍ଟ ହବନି, ଆତ୍ମାର ବିରୁଦ୍ଧ ଜିନିଷ କୋଉଟା ହେଲା, ବିଷୟ, ଆତ୍ମା ଚାହୁଁଛି ଏ ବିଷୟକୁ କେମିତି ଛାଡ଼ୁ, ଇଏ ପ୍ରଭୁଙ୍କ ସାଙ୍ଗରେ ଯୋଡ଼ି ହଉ, ତୁମେ କ'ଣ କରୁଛ ନା, ସେଇ ମନରେ ବିଷୟକୁ ଧରିଛ, ସେଇ ମନରେ କୃଷ୍ଣଙ୍କୁ ଡାକୁଛ, ହେ ବିଷୟ ବିଶିତ କୁହାଯାଏ, ସେ ସେଥିପାଇଁ ସେ କହିଥିଲେ ମତି ନ କୃଷ୍ଣ ବ୍ରତ ସତ ବା ମିଥ ବିପଦ୍ୟତେ ଗୃହ ବ୍ରତ, ଗୃହ ଯାହାର ବ୍ରତ ସଂକଳ୍ପ ଯେ ଘର ସଂସାର ସ୍ତ୍ରୀ ଛୁଆ ପିଲା ବ୍ରତ କରିଦେଇ ଜୀବନ, ତା ମତେ ଭଗବାନ ପାଖରେ ଲାଗିବନି, ସଂସାର ହଉଛ ରୋକେ ମନା କରୁନା, କେହି କରୁନାହାନ୍ତି, ଭଗବାନଙ୍କୁ ଆଉ ଭଗବାନ କଥା ଚିନ୍ତା କରୁନି, ଦୁଇଟାକୁ ଏକା ସାଙ୍ଗେ ପାଇବାକୁ ଚେଷ୍ଟା କର, ସେଟା ହବନି, ଦୁଇ କୋଳରେ ଗୋଡ଼ କେବେ ହେଇପାରିବନି, ଦୁଇଟାରେ ମଧ୍ୟ ତୁମେ ରଖିପାରିବ ନାହିଁ, ମନା କରିଦେଲେ ପ୍ରତ୍ୟାହୃତ ମନସୀ ଆତ୍ମନି ହେବ ଲେଖିଲେ, ପ୍ରତ୍ୟାହୃତ ମନସୀ ଭାସମାନ ସ୍ୱପ୍ରକାଶ ଆନନ୍ଦ ରୂପେଣ ଆତ୍ମାନ ସ୍ୱରୂପେଣ ତୁଷ୍ଟ, ଏ ଯୋଉ ପରିତୃପ୍ତ ହବ କେମିତି, ତୁଷ୍ଟ ହବ କେମିତି, ତା ଉପାୟଟା କହୁଛନ୍ତି, ମନ ଭିତରୁ ଏ କ୍ଷୁଦ୍ର କ୍ଷୁଦ୍ର କାମନା ଗୁଡ଼ା ସବୁ ଛାଡ଼ିବାକୁ, ତୁ ହଠାତ୍ ବସିଥିବ ଗୋଟେ କାମନା ଚାଲିଛି, ଏଇଟା କହିଦେଲେ ଏଇଟା ପଇସା ଆସିବ, ଯେମିତି ତୁମେ ବସି ତୁମର ଚାଲିନି ଯୋଜନା ଗୁଡ଼ା, ଏଠି ଏଠି କଣ୍ଟାକ୍ଟଟା ଆସୁଛି, ଏଇଟା ପକେଇଦେବା, ସେଇଟା ଟେଡ଼ଟା ପକେଇଦେବା, ବସିଛି ବସିଛି, କେତେବେଳେ କେବେ ବସିବେ, ହେଠି ପକେଇଦେଲେ ସେ କମଟା ଧରିଦେଲେ 50,000 ମିଳିଯିବ, ଯେ ଦୌଡ଼ ତୁମେ ଏଠି ତୁମ ପ୍ଲାନ୍ଟା ଆସୁଛି, ମନ ମନ ଯୋଗେଇଦେବ, ସେଇଟା ଚିତ୍ତବୃତ୍ତି ରହିଛି ନା, କେବେ ତୁମେ କ'ଣ କରୋଡ଼ପତି ମାନେ ଦେଖୁନା, ଏ ଯେଉଁ କଣାଟା ଅମ୍ବାନୀ, ହଁ ଦେଖୁନ ତା ନାଁ ଠିକ୍ ମନେ ରଖିଛନ୍ତି, ଆଉ ତାର ତାଙ୍କ ବୁଦ୍ଧି ଆଙ୍କ ବୁଦ୍ଧି ସମାନ, ଧରା ପଡ଼ିଲେ ମୁଁ ହେଲା କ'ଣ ଭାବି ସେ କିନ୍ତୁ କହିଦେଉଛନ୍ତି, ତା ବୁଦ୍ଧି ଯେମିତି ଆଙ୍କ ବୁଦ୍ଧି ସେମିତିକା, ତାର କ'ଣ ଅଭାବ ଅଛି, ତାର ଅଭାବ ନାହିଁ, କିନ୍ତୁ ସେ ତାର ଚଲଉଛି, କ'ଣଟା କରିଦେଲେ ହବ, ତାର ଲୋକ ଲୋକଙ୍କୁ ରଖି କରୋଡ଼ କରୋଡ଼ ଟଙ୍କା ଦେଇକି ତାର ଟାର୍ଗେଟ୍ ରଖିଛି, ମୁଁ ବିଶ୍ୱରେ ଏତେ ନମ୍ବର ଧନୀ ହେବି, କାମନାଟା ଗୋଟେ ସମାନ ଜିନିଷଟା ନା, ଏଟା ଗୋଟେ ବ୍ୟାଧି, କାମନା ହେଲା ସବୁଠୁ ଗୋଟେ ଗୋଟେ ବ୍ୟାଧି, ନାସ୍ତି କାମ ସମ ବ୍ୟାଧି ନାସ୍ତି କ୍ରୋଧ ସମବରଣୀ, ରୋଗ କ'ଣ ସଂସାର, ଏ ରୋଗ ଗୁଡ଼ାକ ତୁମେ ଭାବୁଛ ଯେତିକି ରୋଗ ସର ରୋଗ ଗୁଡ଼ା ମଣିଷ କାହିଁକି ଏତେ ରୋଗୀ, ବହୁତ କାମନାବାଦୀ, ଆଗ ଲୋକଙ୍କର ଏମିତି ଯାହା ଭଗବାନ ଦେଲେ ଚାଲ, କର୍ମଟା କରିବା ଯାହା ପ୍ରଭୁ ମାଲିକ ଦେଲେ ଚାଲ, ବର୍ତ୍ତମାନ ତ କାମନା ଆଉ, କାମନାଟାକୁ ପ୍ରଥମ ଟାର୍ଗେଟ୍ ରଖା ହଉଛି, କର୍ମଟା ଦ୍ୱିତୀୟ, ଆଗରୁ ଲୋକ କର୍ମ କରୁଥିଲେ ଈଶ୍ୱରଙ୍କ ଉପରେ ଛାଡ଼ି ଦଉଥିଲେ, ବର୍ତ୍ତମାନ କ'ଣ କାମନା ରଖିକି କର୍ମ କର, ଏବେ ଅଧିକା ଦୁଃଖୀ ଆଉ ଏତିକି ହେଲାନି, ଆଉ ଯେତିକି ହେଲାନି ଦୁଃଖୀ ଗୁଡ଼ା ଲୋକ ଗୁଡ଼ା ବାହାରେ ଯାହାକୁ ଦେଖିବ କାହାର ଗୋଟେ କାହାର ଗୋଟେ ଶରୀରରେ ତେଜ ନାହିଁ, ଏଗୁଡ଼ା ଖାଲି ଡ୍ରେସ୍ ପିନ୍ଧୁଛନ୍ତି କ'ଣ ଗୋଟେ ମାରୁଛନ୍ତି, ଏଗୁଡ଼ାକ ସ୍ନୋ ପାଉଡର ମାରିକି ଦେଖାଉଛନ୍ତି ନା, ମୁଁ ତାଙ୍କୁ ତାଙ୍କର ତେଜ ଅଛି, ମୋର ହସ ଅଛି, କିଛି ନାହିଁ, ସବୁ ଶୋଷି ହେଇଯାଇଛି ଜୀବନ, କିଛି ରଖୁନି କାମନାବାଦୀ ଲୋକ ଗୁଡ଼ାକ ଆଉ ସେସବୁ କ୍ରୋଧି ଦେଖ ଲୋକ ଗୁଡ଼ାକ ଭାରି କ୍ରୋଧି, ଆଉ ଲୋକଙ୍କର ହସ ଅଛି ଭାବିଲେ ଲୋକ ହସିବେ ଗାଁ ଦାଣ୍ଡରୁ ଉଠି ଆସି ବିରକ୍ତ, ଏତେ ଜୋର କ'ଣ ହସୁଛ, ଝିଅମାନେ ବି ହସୁଥିଲେ, ଏ ଗାଁର ସବୁ ପିଲାମାନେ ବି ହସୁଥିଲେ, ଏତେ ହସନ୍ତି କାହିଁକି ମନ ଖୁସି ନା, ବର୍ତ୍ତମାନ ହସ କେଉଁଠି ଅଛି, କିଛି ନାହିଁ, ଏ ଶୁଖିଲା ହସ ଶୁଖିଲା ଭିତରେ ଜଳିଯାଉଛି, ଆଉ କାହିଁକି କାମନାବାଦୀ ଲୋକ ଗୁଡ଼ାକ ନା, କାମନାଟା ଗୋଟେ ବ୍ୟାଧିଟା ନା, ନାସ୍ତି କାମ ସମ ବ୍ୟାଧି ନାସ୍ତି କ୍ରୋଧ ସମ ମରିନି, କ୍ରୋଧ ଭଳିଆ ଅଗ୍ନି ଆଉ କିଛି ନାହିଁ, କାମନା ଭଳିଆ ରୋଗ କିଛି ନାହିଁ, ନାସ୍ତି ମୋହ ସମ ରିପୁ ମୋହ ଭଳିଆ ଶତ୍ରୁ କିଛି ନାହିଁ, ଶତ୍ରୁ ବଡ଼ ଶତ୍ରୁ ମୋହଟା, ମୋ ଘର ମୋ ଶରୀର ମୋ ସ୍ତ୍ରୀ ପୁତ୍ର କନ୍ୟା ମୋହଟା, ନାସ୍ତି ଜ୍ଞାନ ପରମ ଶାନ୍ତି, ଜଗତରେ ଜ୍ଞାନଠୁ ପରମ ଶାନ୍ତି କିଛି ନାହିଁ, ପରମ ଶାନ୍ତି ହେଉଛି ଜ୍ଞାନ ଲାଭ କଲା ତାର ପରମ ଶାନ୍ତି, ସେ ତ ଯେତେବେଳେ ମନରେ କିଛି କାମନା ହେଲା ସେ ଜ୍ଞାନ ଦ୍ୱାରା ବାଲାନ୍ସ, ଆଚ୍ଛା ଜୀବନ ଲକ୍ଷ୍ୟ ହେଉଛି ଏଇଟା କାହିଁକି ଏଥର ମୁଣ୍ଡ ପୁରେଇ ସେ ବାଲାନ୍ସ କରିବ ନା, ଏତେ କଥା ଆମେ ଶୁଣୁଛେ କାହିଁ, ଏଇଟା ଖାଲି ଶୁଣୁଛେ କାହିଁକି, ମାନେ ପ୍ରେଜେଣ୍ଟ ବିଜ୍ଞାନ ଏଇଟା ଏଇ ଜ୍ଞାନଟା ଲାଭ କରି ଭଗବତ ଜ୍ଞାନ ଲାଭ କରି ମନ ତୁମକୁ ଅଡୁଆ ଆଡ଼କୁ ନବ, ମନକୁ କାଉଣ୍ଟର କରିବ, ଆରେ ଏଇଟା ଲକ୍ଷ୍ୟ ନୁହେଁ, ଏଇଟା କାହିଁ ଏଇଟା ଏଇଟା ଫସିବାକୁ ଯିବି, ଛୋଟିଆ କାମ ନା କ'ଣ ମନ ବାୟା କରିଦେବ ତୁମକୁ, ଆଉ ଇବା କମ ଭାବନି କମ କ'ଣ କୁହନ୍ତି ସର୍ଟକଟରେ ମୁଁ ମନକୁ ତରି ଯିବି, ଏଇଟା ଭୁଲି ଯାଅ, ତାର ଲଙ୍ଗ ଟର୍ମ ଇସ୍ୟୁ, ତାର ବହୁ ଜନ୍ମରେ ସେ ମନ ତୁମକୁ ଠକି ଠକିକି ଆସିଛି, ସିଏ ଏଇ ଜନ୍ମରେ ବି ଠକିବ, ତୁମେ ଏତେ ସହଜ ଭାବନି ଯେ ମନଟାକୁ ତୁମେ ସଂଯମ କରିଦେବ ବୋଲି, ହବନି, ଯେତେ ମାନେ ସପୋର୍ଟ ତାକୁ ଦରକାର, ଏଣେ ବିଷୟ ପ୍ରତି ଆକୃଷ୍ଟ ହଉନଥିବ, ଏଣେ ସାଧନ ଭଜନ ପରଫେକ୍ଟଲି କରୁଥିବ, ଏଣେ ଗୁରୁ ବୈଷ୍ଣବଙ୍କର କୃପା, ଏଣେ ଆମର ଯେଉଁ ଶରୀର ଶୃଙ୍ଖଳା ସବୁ ରଖିଲା ପରେ ସେ ମନ ଗୁରୁ ବୈଷ୍ଣବ କୃପା ହବ, ଭଗବତ ସେବା ଲାଗିକି ରହିବ, ତାପରେ ଯାଇକି ସେ କୃପା ଶକ୍ତି କିଛି ପ୍ରାପ୍ତ ହେଲେ ମନ ଯାଇକି କୃଷ୍ଣଙ୍କ ଚରଣରେ ଲାଗିବ, କୃଷ୍ଣଚରଣ ମନଟା ଲାଗିଯିବ, ଏଇଟା କେତେ ଜନ୍ମର ବିଜନେସଟା, ଆଉ ଇଏ ଗୋଟେ କ'ଣଟା କୁହନ୍ତି ତୁମର ରକା ପଶିଛି ଭାବିଲି, ପଶିଛି ରକା କୁହନ୍ତି ନା କ'ଣ କୁହନ୍ତୁ ମାଡ଼େ, ରକା ପଶିଛି ଦେଖିଛ, ହଁ ଅକାମି କରିଦେବ ଅକା, ସେମିତି ଅଟକି ରହିଥିବ ଏମିତି ହେଇଥିବ, ରକା ପଶିଗଲା, ଦେଖ ଗୋଟିଏ ଗୋଟିଏ ମିନିଟ୍ ପାଇଁ ଗୋଟେ ଜିନିଷ ବନ୍ଦ ହେଇଯିବ ତୁମ ସରୁ କେତିକି ପେନ୍ ହେଉଛି, କେତେ କଷ୍ଟ ହେଉଛି, ଗୋଟେ ଦାନ୍ତ ଖସିଗଲା କେତେ କଷ୍ଟ ହେଇ ଖସିଗଲା, ତା ସ୍ଥାନରୁ ପଡ଼ିଲା ଆଉ ଲଗେଇ ପାରିବ ତାକୁ, ବିଚ୍ୟୁତ ହେଇଗଲା ନା, ସିଏ କେତେ ପେନ୍ ହେଉଛି, ଗୋଟିଏ ଜିନିଷ ତା ଜାଗାରୁ ଖସିଗଲା, ଏଇ ଯେଉଁ ହାତର ସବୁ ଥାଏ କ'ଣ ଏଗୁଡ଼ା ଜଏଣ୍ଟ ଗୁଡ଼ା ଖଞ୍ଚା ଗୁଡ଼ା, ଖଞ୍ଚା ଖସିଗଲା କି ଆଙ୍ଗୁଠି ଖସିଗଲା, ଦେଖିଲ କେତେ ପେନ୍ ହେଉଛି, ସେଗୁଡ଼ା ଜୀବ ଅନାଧିକାଳରୁ ଭଗବାନ ବୋଲିଛି, ତାକୁ ତାର ମାଷ୍ଟର ହେଲା ମନ, ମନ ସବୁ ବଦମାସ କରିଛି ନା, ସବୁ କାମନାକୁ ଜୁଟେଇକି ଆଣିକି ରଖିଛି ଚିତ୍ତବୃତ୍ତିରେ, ତାକୁ ଧରିବା ପାଇଁ ଚାହୁଁଛୁ, ଅସଲ କୁହନ୍ତି ନା ଅସଲ ଚୋର କିଏ, ଅସଲ ବଦମାସଟା କିଏ କିଏ, ଆଉ ତାର ତ ଦାସ ଆଉ ମନ କହିଦେଲେ କଣଟା, ଅସଲ ବଦମାସକୁ ବନ୍ଧୁ କରିଛ ତୁମେ, ସେ ଅସଲ ବଦମାସ ଶୈତାନ କୁହନ୍ତି, ଖାଲି ମନ ମାନେ ସେ ବେଙ୍ଗଲରେ କୁହନ୍ତି, ଯାହାର ଖାଲି ମନ ତାର ଶୈତାନ ମନ, ମନ ଶୈତାନଗିରି କରିବ, ତାର ମନଟା ଖାଲି ତାର କିଛି କାମ ନାହିଁ, ଆଜିକାଲି ଆଜିକାଲି ବଡ଼ ଅସୁବିଧା ଏଇଟା, ଆଜିକାଲି ଝଗଡ଼ା ଝାଣ୍ଟି ମଠର ହଉ ଘରେ ହଉ ଯେଉଁ ଲୋକ ଆଜି ଯେତେ ପ୍ରକାର ସବୁ ଅସୁବିଧାର କାରଣ ହେଲା, ତାଙ୍କର ଏନଗେଜମେଣ୍ଟ ନାହିଁ, ତା ମୁଣ୍ଡରେ ଶୈତାନ ପୋଷୁଛି, ଆଗରୁ କ'ଣ କରୁଥିଲା ଗୋଟେ ସ୍ତ୍ରୀ ଲୋକ କ'ଣ କରୁଥିଲା, ସକାଳୁ ଉଠିବା କଥା ତାର ଗୋବର ପାଣି ପକା ଇଏ କର ସିଏ କର, ଧାନ କୁଟୁଥିଲେ ଲୋକ ଆଉ ଦେଖୁଛ ମେସିନ୍ ଡିଜେଲ ମେସିନ୍ ପରେ ଆସିଲା ନା, ରୋଲ ଚାଳ ସବୁ ହାତରେ କୁଟିବେ, ସେ ବଡ଼ ବଡ଼ ହେମଦସ୍ତା ନହେଲେ ଯେଉଁ ଢିଙ୍କି ଥାଏ ଢିଙ୍କିରେ କୁଟିବେ, ବିରି ଗୁଡ଼ାକ ଏବେ ଗ୍ରାଇଣ୍ଡର ଲଗେଇଦେବ ମାରିଦେବ, ଗରିବ ଘର ଲୋକ ଯିଏ ଦେଖିବେ ଯାହା ଘରେ ଚାଳ ଘର ତାର ଗ୍ରାଇଣ୍ଡର ୱାସିଂ ମେସିନ୍ ସବୁ ରହିଲା, ଏଇଟା କରିବ କ'ଣ, ତୁମର ଏତେ ଏତେ ସବୁ ଫେସିଲିଟି ମିଳିଲା ତା ମନଟା କ'ଣ କରିବ, ଶୈତାନଗିରି କରିବ, ବୁଝନ୍ତି ସେଟା କାଳ ହେଇଛି, ମଡର୍ଣ୍ଣ ଟେକ୍ନୋଲୋଜି ଯେତିକି ଆମକୁ ଆସିଲା ଆମକୁ ସମୟକୁ ସେଭ୍ କରିଦେଲା, ଯେ ସମୟ ସେଭ୍ କରିଲେ କରିବ କ'ଣ, ତୁମେ ତୁମେ ସମୟର ବ୍ୟବହାର ଶିଖିନ, ଜପ କରିବ କି ଭୋଜନ କରିବ କି, ତୁ ଶୈତାନଗିରି କରିବ ମନ, ଆଜି ଏହା ହିଁ ହେଉଛି କାରଣ, ଆଜି ଘର ଭାଙ୍ଗୁଛି, ସବୁ ଯାହା ଆଜି ନଷ୍ଟ ହେଉଛି, ଲୋକଙ୍କ ସଫିସିଏଣ୍ଟ ଏନଗେଜମେଣ୍ଟ ନାହିଁ। ଆଉ ଯେଉଁ ଏନଗେଜମେଣ୍ଟଟା ଅଛି ସେ କ'ଣ ସେ ବିଷୟରେ ଲାଗିକି ରହିଛନ୍ତି, ସେ ଆହୁରି ଗୋଳମାଳିଆରେ ପଶିଛନ୍ତି, ସଫିସିଏଣ୍ଟ ଏନଗେଜମେଣ୍ଟ ନାହିଁ। ଯାହାର ଏନଗେଜମେଣ୍ଟ ନାହିଁ ତାର ବହୁତ କାମନା, ବହୁତ କାମନା ପଡ଼ିବ। ତେଣୁ ସ୍ପିରିଚୁଆଲ ଏନଗେଜମେଣ୍ଟ ନେଇଗଲେ ଭଲ, ନନ୍ ମେଟେରିଆଲ ଏନଗେଜମେଣ୍ଟ ନେଇଗଲେ କର୍ମ କଲ, ଖାଲି ବସିଲେନି, ଖାଲି ବସିଲା ମାନେ ତେଣୁ ଗଲା, ତ ମୁଣ୍ଡରେ ସବୁ ପଶିବ ସହିତା। ତେଣୁ ଆତ୍ମନି ଓ ଆତ୍ମନି ଦୃଷ୍ଟ ସେ କଥାଟାକୁ ସେ ବ୍ୟାଖ୍ୟା କରୁଛନ୍ତି। ପରିତୃପ୍ତ କ୍ଷୁଦ୍ର ବିଷୟ ଅଭିଳାଷାମ ସନ୍ତିଜ୍ୟ ଆତ୍ମାନନ୍ଦ ରାମ ସମାଧିସ୍ଥ ସ୍ଥିତ ପ୍ରଜ୍ଞା ଇତ୍ୟାର୍ଥ। ସେ କେମିତି ସ୍ୱପ୍ରକାଶ ଆନନ୍ଦ ଆତ୍ମାର ସ୍ୱରୂପରେ ତୁଷ୍ଟ ହେଇକି ପରିତୃପ୍ତ ହେଉଛି, କେମିତି ନା କ୍ଷୁଦ୍ର ବିଷୟ ଅଭିଳାଷ ସନ୍ତେଜ, ଛୋଟ ଛୋଟ ଯେଉଁ ବିଷୟ ଅଭିଳାଷ ଗୁଡ଼ା ଅବସ୍ଥା କ'ଣ କରୁଛି, ସବୁ ଛାଡ଼ି ଦେଉଛି, ତ୍ୟାଗ କରିବ। ମନଟା କ'ଣ କରିବ, ସବୁବେଳେ ଗୋଟେ ଜିନିଷ ଆକ୍ସେପ୍ଟ ରିଜେକ୍ଟ, ସେ ଗୋଟେ ଜିନିଷ ପୁରେଇ ଦେବ, ଏଇଟା କରିବି କି, ତାପରେ ପୁଣି କ'ଣ କହିବ ନା କରିବିନି। ଗୋଟେ ଦିନ ଭିତରେ ତୁମେ ଦେଖ ତ ମନ କେତେ କଥା ଚିନ୍ତା କରିଛି, ଗୋଟେ ଦିନ ଭିତରେ ବଞ୍ଚିବ କେତେ ଦିନ, ଗୋଟେ ଲୋକ ଜାଣିନି ମୁଁ କେତେ ଦିନ ବଞ୍ଚିବି, କିନ୍ତୁ କାମନାଟା କେତେ ରହିଛି, ଗୋଟେ ଦିନ ସେ କେତେ ଚିନ୍ତା କରୁଛି, କେତେ ଜନ୍ମ ପାଇଁ ତାର ରହିଗଲା କାମନା। ଆରେ ବାବା, ଯେତିକି ମନ ଭିତରେ ତୁମେ କାମନା ରଖିଛ ମୃତ୍ୟୁ ପୂର୍ବରୁ, ଯେ ସେ କାମନାଟା ରହିଲା ତାହେଲେ କ'ଣ ହବ, ସେଥିରେ ସ୍ୱର ତୁମେ ନେବ, ଯେତିକି ସ୍ୱର ତୁମ କାମନାଟା ରହିଛି, ଆଉ ଭାରି ଏଇଟା ଭାରି ବଡ଼ ଜିନିଷ। ଶୀତ ପ୍ରଜ୍ଞା କିଏ, ସେ କଥା କହୁଛନ୍ତି, ମନକୁ ବିଷୟରୁ ପ୍ରତ୍ୟାହାର କରି ଉଦ୍ଭାସିତ ସ୍ୱପ୍ରକାଶ ଆନନ୍ଦ ସ୍ୱରୂପ ଦ୍ୱାରା ଆତ୍ମସ୍ୱରୂପରେ ସନ୍ତୁଷ୍ଟ ହୁଏ। ମନଟା ବିଷୟରୁ ପଳେଇଗଲା ପରେ ଏ ଯେଉଁ ଉଦ୍ଭାସିତ ଭାସମାନ ଭଗବାନଙ୍କ କଥା ଶ୍ରବଣ, ଭଗବାନଙ୍କ ନାମ କୀର୍ତ୍ତନ ଏସବୁ କରିବା ଦ୍ୱାରା ତାର ଆତ୍ମସନ୍ତୁଷ୍ଟ ସ୍ଥିତିକୁ ଆସିବ। କ୍ଷୁଦ୍ର କ୍ଷୁଦ୍ର ବିଷୟ ବିଳାସ ତ୍ୟାଗ କରି ଆତ୍ମାନନ୍ଦ ସ୍ୱରୂପରେ ସମାଧିସ୍ଥ ହେଲେ ତାକୁ ସ୍ଥିତ ପ୍ରଜ୍ଞା କୁହାଯାଏ। ଅଭିଳାଷ ଗୁଡ଼ାକ ଛାଡ଼ିବାକୁ ପଡ଼ିବ, ଅନ୍ୟ ଅଭିଳାଷ ଅନ୍ୟ ଅଭିଳାଷିତମ ଶୂନ୍ୟମ, ସେଠି ସେଇଟା କହିଲେ ଅନ୍ୟ ଅଭିଳାଷିତମ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟ କୃଷ୍ଣାନୁଶୀଳନମ ଭକ୍ତିର ଉତ୍ତମା, ଭକ୍ତିର ମଧ୍ୟମା ଭକ୍ତିର ଅଧମା, ଏଠି କହୁନାହାନ୍ତି ଉତ୍ତମା, ଉତ୍ତମା ଭକ୍ତି ହେଉଛି ଅନ୍ୟ ଅଭିଳାଷିତା ଶୂନ୍ୟମ, ଶୂନ୍ୟମ ଶୂନ୍ୟ ହବା ଦରକାର, କୌଣସି ଅଭିଳାଷ ରହିବେ ନଣ୍ଡ ତ ଗଲା। ଆଉ ତୁମେ କହିବ ମୁଁ ଅନ୍ୟ ଅଭିଳାଷ ପୂର୍ଣ୍ଣମ, ମୁଁ ସବୁ ପୁରା ଫୁଲ୍ ରଖିକି ମୁଁ ଭୋଜନ କରିବି, ମୋର ଏଇଟା ଦରକାର ସେଇଟା ଦରକାର, ଟାର୍ଗେଟ୍ ରଖି ତୁମେ ଭୋଜନ କରିବ, ଅଭିଳାଷରେ ଥୋଡ଼ି ଭୋଜନ ହବ, କିଛି ଭୋଜନ ହବ, ଅଭିଳାଷ ତୁମର ପୂର୍ଣ୍ଣ ହେଇକି ରହିଛି। ଆଉ ମନ ଭିତରୁ କ୍ଷୁଦ୍ର କ୍ଷୁଦ୍ର ଅଭିଳାଷକୁ ତ୍ୟାଗ କରିବାକୁ ଚେଷ୍ଟା କରିବାକୁ ପଡ଼ିବ, ଯାହାର ଯେତେ ଅଭିଳାଷ ସେ ଯେତେ ଦୁଃଖୀ, ସବୁବେଳେ ଦୁଃଖୀ। କେହି ବି ବର୍ତ୍ତମାନ କ'ଣ ବୈଜ୍ଞାନିକ କୌଶଳରେ ଗୋଟେ ଗୋଟେ ସାଧାରଣ ଜୀବକୁ ଏମିତି କରିଦିଆ ହେଇଛି, ସେ ଖାଲି ଜନ୍ମ ହଉ ତାର ଗୋଟେ ଅଭ୍ୟାସ ହବ। ଆଗରୁ ଲୋକମାନେ କ'ଣ ଯେତେ ଭଲ ଘରଟା କଲେ, ଚାଳ ଘରର ଭଲ ଘର କ'ଣ, ଆଉ ଟିକେ ବୁଝିବାର ଦେଖିବା, କୋଠା ଘରର ଡିଜାଇନ ଦେଖି ଦଉଛୁ, କ'ଣ ଡିଜାଇନ ସେଟା କ'ଣ ଗୋଟେ ଦେଖିବୁ, କିଏ ଡଙ୍ଗା ଭଳିଆ କଲାଣି, କିଏ ମନ୍ଦିର ଭଳିଆ କଲାଣି, କିଏ ଫୁଟବଲ କଲେ, ସେ ପାଣି ଟାଙ୍କି ସବୁ କରିଛନ୍ତି, ତ କେତେ ଡିଜାଇନ କରିବି ବଙ୍କା ଚଙ୍କା, ସେ ଯୋଉ ଗଲାବେଳକୁ ସେ ଗୋଟେ ମୁଁ ଦେଖେ କି ପାଗଳା ବୁଦ୍ଧି, କ'ଣ ଏଇଟା କରିବା ଦରକାର ଅଛି ଅଯଥା ସମୟଟା ନଷ୍ଟ କରି, ସେ ଗୋଟେ କ'ଣ ସେ ଯୋଉ ଆମର ସେ ଯୋଉ ପାହାଡ଼ ପୂର୍ବରୁ ସେ ଗୋଟେ କୋଟି ଦେଖେ ତାକୁ ସବୁ ସେ କଟିଂ କରିକି ସବୁ ଭଲ ଭଳିଆ, କିରେ କ'ଣ ବାପା ଏଇଟା ଦରକାର, ଏଇଟା କାହିଁକି ଏତେ, ଚାଳ ଘର କ'ଣ ଡିଜାଇନ ଥିଲା, ଦୁଇଟା ଡିଜାଇନ, ଛଟା କ'ଣ ଛଟା ବଡ଼ କାନ୍ଥ ନା ନଦୁ କାନ୍ଥ, ସେ ତ ଚାଳଟା ଏମିତି କରିଦେଲା ସହିଲା ମାଂସାଣ ତାକୁ ମାରିଦେଇ ଗଲା, ଲୁମଣି ସାର କାମନା କ'ଣ ରହିଲା, ଘର ଖଣ୍ଡେ କରିବି ତ ଚାଳ ଘର ଯେତିକି ଡିଜାଇନ ଖଟ, ମାନେ ଖଟ ଥିଲା ଏଇ ଯୋଉ ପ୍ଲେନ ଖଟ ତଳେ ଶୋଉଥିଲେ କୋଉଥିରେ, ହେଁସ ପକେଇଦେବି ସେ ଶୋଇଲେ, ହେଁସ କଥା ପକେଇଦେଲେ ତାଙ୍କେ ଶୋଇଲେ, ଆଉ ଡିଜାଇନ ଖଟ ମାନେ ସେ ଗୋଟେ ମୟୂର ଫୟର କ'ଣ ଟିକେ ଅଙ୍କା ହେଇଥିବ, ସେ ପୁଣି ଅଙ୍କାଟା ମାନେ ଏମିତି କାର୍ଭିଂ ନୁହେଁ, ହେଲେ ଗାର ମରା ହେଇଥିବ, ଆଗରୁ ଯୋଉ ଖଟ ହେଇଥିଲା ସବୁ ଗାର ମରା ହେଇଥାଏ, କଟା ହେଇକି ଗାର ମରା ହେଇଥିବ, ଶୁଆ ପକ୍ଷୀ ଥାଏ, ଏ ଯୋଉ ଆସନ୍ତି ସବୁ ମୋର ମନ ଅଛି ଖଟ ବିକିବା ପାଇଁ, ମୋର ଛୋଟ ଛୋଟ ସବୁ କଥା ମନ ସବୁ ରହିଛି, ସେଟା କ'ଣ ଶାଳପଡ଼ା ଆଡ଼ୁ ଆସନ୍ତି, କ'ଣ କୁଆଡ଼େ ସେଟା ଆମର ଆନନ୍ଦପୁର ଭିତରକୁ, ସେ ଜଙ୍ଗଲ ଜାଗା ପିଆଶାଳ କାଠ ସୋ କବାଟ ମୁଣ୍ଡେ ମୁଣ୍ଡେ କାଣନ୍ତି ତୁମର ଆସନ୍ତୁ ବାବୁ ଆସନ୍ତୁ କେଉଁଠି ଗୋଟେ ଦେଖିଛି ଗୋଟେ ସେ କବାଟ ଦେଖିଛି ସେଥିରେ ଶୁଆ ଗୁଡ଼ା ଖାଲି ଟିକେ ଟିକେ ଅଙ୍କାଇଦେବ ଟିକେ ଟିକେ ହେଇଥିବ ସେସବୁ ମୁଣ୍ଡେ ମୁଣ୍ଡେ ଆଣିକି କବାଟ ବିକିବେ ବନ୍ଧ ବିକିବେ ଏଗୁଡ଼ା ସବୁ ଲୋକଙ୍କର ଏବେ ଏମିତି କରିଦିଆ ହେଇଛି ଗୋଟେ ଯିଏ ଦେଖିବ ସେ କହିବ ଜମି ବାଡ଼ି ବିକେ ମୁଁ ଯାହା କରେ ମୋର ଏ ଖଣ୍ଡେ ଦରକାର ଆଉ ଏ ବେଡ଼୍ ଆଉ ଯାହା ଘରକୁ ଯିବ ସେ ମଣିଷ ଯେତିକି ମାନେ ନୁହେଁ ସେ ଘରର ଅଧା ହେଉଛି ବେଡ୍ କି କ'ଣ ଏଡ଼େ ବଡ଼ କାହିଁ ବେଡ଼୍ଟା ରଖିଛ ବିଶାଳ ବିଶାଳ ବଡ଼ ବେଡ୍ ପକେଇ ଗଦି ପକେଇ ଗଦି କେତେ ବଡ଼ କ'ଣ ଏଇଟା କହୁଛନ୍ତି ଏଥିରେ ତ ମୋଟା ଗଦି ଦେଖ ରୋଗକୁ ତୁମେ ଟାଣିଲ ମଣିଷର ଯେତେ ପ୍ରକାର ଜିନିଷ ବର୍ତ୍ତମାନ ତିଆରି ହେଉଛି ଗୋଟେ ବ୍ୟକ୍ତିର କାମନାଟାକୁ ବଢ଼ିବା ପାଇଁ ଏଇଟା ହେଉଛି ବୈଜ୍ଞାନିକ କୌଶଳତା ଡିଜାଇନ୍ ଚେଞ୍ଜ ମଡ଼େଲ ଚେଞ୍ଜ ସବୁବେଳେ ଦେଖିବ ମଡ଼େଲ ଚେଞ୍ଜ ମୁଁ ଯେଉଁଟା ଖାଲି ପଚାରୁଛି ଏ ଯେଉଁ ଗାଡ଼ି ଫାଡ଼ି ପୁରୁଣା ଗାଡ଼ି ମୋତେ ବୁଝୁଛି ମାନେ ଏ ବାପା ଏ ଗାଡ଼ିଟା କାହିଁ ବିକିଦେଲା ମୋର ଖାଲି ମନରେ ପ୍ରଶ୍ନ ଭଲ ଗାଡ଼ିଟା କାହିଁ ବିକିଦେଲା ଆପଣ ଆଣନ୍ତି ବର୍ଷକୁ ମାସକୁ ଦୁଇ ମାସ କଲା ମାନେ ଛଅ ମାସ କଲା ମାନେ ଆଉ ଗୋଟେ ମଡ଼େଲ ଚାଲିଲା ସେ ବିକିଦେବା ଆଉ ଗୋଟେ ଆଣିବା ଗୋଟେ ଜୀବକୁ କେମିତି କାମରେ ଫସେ 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 ବୈଜ୍ଞାନିକ କୌଶଳତା ନେଉଛି ଗୋଟେ ସୌକିନ ମାନେ ସବୁବେଳେ ଦେଖ କୌଣସି ଜିନିଷ ବର୍ତ୍ତମାନ ଅର୍ଡିନାରୀ ଜିନିଷ ନାହିଁ କେବଳ ଫେରିବାଲା କେତେଟା ବୁଲୁଛନ୍ତି ମୁଁ ଦେଖୁଛି ମୋବାଇଲ ବୁଝୁଛନ୍ତି ନାହିଁ ହରେକ ମାଲ ଆଗରୁ ଥିଲା କ'ଣ ହରେକ ମାଲ ଦଶ ଟଙ୍କା ଏବେ ମୁଁ ଜାଣିନି କେତେ ଟଙ୍କା ଏବେ ନା ମୁଁ ତୁମେ ଜାଣିନ ଖାଲି ଗାଲୁ ମାରିଛ ପଚାରି ବୁଝୁଛ ତୁ ପଚାର ହରେକ ମାଲ ଦଶ ଟଙ୍କା ତାପରେ ଯେଉଁଟା କିଣିବ ଦଶ ଟଙ୍କା ଗୋଟେ ବଲ୍ଟେ କିଣିବ ଦଶ ଟଙ୍କା ସେ ଗୋଟେ ଯାହା ବେଲନାବାଡ଼ି କିଣ ଦଶ ଟଙ୍କା ଏବେ ମୁଁ ଜାଣିନି କ'ଣ ସେ ଚେୟାର ଫେୟାର ଧରିକି ବୁଲିଲେଣି କେବଳ ମୁଁ ଦେଖୁଛି ଯଦି କିଛି ଗୋଟେ ଲୋୟର କାଟାଗୋରିର କାମ ଥାଏ ଜିନିଷ ମାନେ ଲୋୟର ଗ୍ରେଡ୍ ଜିନିଷ କେବଳ ସେମାନେ ବିକୁଛନ୍ତି ଆଉ ଯୁଆଡ଼େ ଯିବ ଯାହା ଦୋକାନ ଯେଉଁଠି ଦେଖିବ ସବୁ ଫାଷ୍ଟ କ୍ଲାସ୍ ଲୋକକୁ ଏମିତି କରିଦିଆ ହେଇଛି ଲୋକ ବିଷ ଅଭିଳା ଛାଡ଼ିପାରିବ ନା ଏଇଟା ହେଉଛି ବୈଜ୍ଞାନିକ କୌଶଳତା ତୁମେ ସମଗ୍ର ଜୀବନ କେବଳ ପରିଶ୍ରମ କରିବ ଆଉ ବିଷୟକୁ ସାଉଣ୍ଟିବ ତ ସମଗ୍ର ଜୀବନଟା ଚାଲିବ ସେଥିରେ ସରଳ ଜୀବନ ନାହିଁ ସେତେବେଳେ ତ ଅପସନ୍ କିଛି ନଥିଲା ଆଉ କିଛି ନଥିଲା ଅତି ଧନୀ ଲୋକ କ'ଣ କରିବେ ଟେଲିଗ୍ରାଫ ଟେଲିଗ୍ରାଫ କ'ଣ କୁହନ୍ତି ଏଇଟା ଟେଲିଗ୍ରାଫ ଟେଲିଗ୍ରାଫ ତ କରନ୍ତି ଆଉ ପୋଷ୍ଟ ଅଫ ହାଁ ଟେଲିଗ୍ରାମ ନା ଟେଲିଗ୍ରାମ ନୁହଁ ଟେଲିଗ୍ରାମ ଟେଲିଗ୍ରାମ ଯାଇ ସେ ଅତି ଧନୀ ଲୋକ ଯାଇ କରି ନହେଲେ ପୋଷ୍ଟ କାର୍ଡ ପୋଷ୍ଟ କାର୍ଡ ଥିଲା କେତେ ପଇସା ଏଇଟା ନା ଆମେ 15 ପଇସା ବେଶୀ ପଇସା କହୁଛ 15 ପଇସା ନାହିଁ ମୋର ମନେ ଅଛି ତିନି ମାରନ୍ତି ଯେଉଁ ଟିକେଟ୍ ମାରନ୍ତି ମ ପୋଷ୍ଟାଲରୁ ଟିକେଟ୍ କିଣିକି ଆଣି ମରାଯାଏ ସେଇଟା ଇନ୍ଦାନ ଲେଟର ନା କ'ଣ ଇନ୍ଦାନ ଲେଟର ଧନୀ ଲୋକ ରେଜିଷ୍ଟର ଲେଟର ଗୋଟେ ପଠାହଉଥିଲା ସେ ବର୍ତ୍ତମାନ କୁଆଡ଼େ ଯୁଗ ପହଞ୍ଚିଲା ଗୋଟେ ସେକେଣ୍ଡରେ ଯାଇ ହ୍ୱାଟ୍ସଆପ୍ରେ କୁଆଡ଼େ ଯାଇ ବିଦେଶରେ ପହଞ୍ଚିଲାଣି ଏତେ କମ୍ୟୁନିକେସନ ହେଇଗଲା ତ ମୋବାଇଲଟା କିଣିବା ପାଇଁ ବାଧ୍ୟ ହବ ମଣିଷକୁ କେମିତି ବୋକା ବନା ହେଉଛି ମଣିଷ କହୁଛି ମୋର କାମଟା ଶୀଘ୍ର ହେଉଛି ଆଉ ତୁମ କାମ ଶୀଘ୍ର ତୁମକୁ ଗଧ କରିଦିଆହେଲା ତୁମ ଗଧ କରିଦିଆହେଲା କେମିତି ଗଧ କରିଦିଆହେଲା ଯେଉଁଟା ଶୀଘ୍ର କାମ ହେଇଯାଉଛି ମାସକୁ କେତେ ଟଙ୍କା ପକାଉଛ ମୋବାଇଲର ଦାମ କେତେ ଖଟିଲ ପଇସା ଦେଲ ଶୀଘ୍ର ଯେଉଁ କାମ ହେଇଗଲା ଯେଉଁ କାମଟା ଯେତେ ଶୀଘ୍ର ହେଲା ଯେଉଁ ଲୋକ ପାଖରେ ଯେତେ ଶୀଘ୍ର ପହଞ୍ଚିଲ ସେ ଲୋକ ପାଖରୁ ଭଲ ଖରାପ ଗୁଣ ଦୁଇଟା ଏକା ସାଙ୍ଗରେ ନିଆଗଲ ଆଗରୁ କ'ଣ ଆଗରୁ ତୁମେ ଜାଣିପାରୁଥିଲେ ତୁମ ଝିଅ କ'ଣ କରୁଛି ପୁଅ କ'ଣ କରୁଛି ବର୍ତ୍ତମାନ କ'ଣ ସବୁ କ୍ଷଣରେ ଜାଣିଲ ତମ ତ ମନ କ'ଣ ହେଲା ସବୁବେଳେ ତାତିକି ରହିଲା ସବୁବେଳେ ତାତିକି ରହିଲା ସମାଜରେ କିଛି କଲ୍ୟାଣ ହେଇନି କିନ୍ତୁ ୟା ବିନା ବଞ୍ଚି ହବନି ବର୍ତ୍ତମାନ ଏଇଟା କଳିଯୁଗ ଧ୍ୱଂସାଭିମୁଖୀ ଯୁଗ ନା ସମାଜରେ କିଛି କଲ୍ୟାଣ ହେଇଛି ହ୍ୱାଟ୍ସଆପ୍ ଫେସବୁକ୍ ଯେଉଁ ଟିଭି ଏଗୁଡ଼ା ସବୁ ଆଜିକାଲି ଯେଉଁ ହେଇଯାଉଛି କିଛି ପ୍ରପଦ ପୁଞ୍ଜରେ ତୁମେ ବନ୍ଦ ବି କରିପାରିବନି କେବଳ ଗୋଟିଏ କାମ କରିବ ଏଇଟା ସବୁ କୃଷ୍ଣଙ୍କ କାମରେ ଲଗା ତୁ ବନ୍ଦ କରିପାରିବନି କିଛି ତୁମେ କହିବ ମୋବାଇଲ ବର୍ତ୍ତମାନ କେହି ବନ୍ଦ କର ସେ ବାବା ଯଦି ଯାହାଟାକୁ ବାଡ଼ାପିଡ଼ା କରିବୁ ସେ ବନ୍ଦ କରିବାକୁ କରିବେ ନହେଲେ ସେ ବି ହେବେନି ସବୁ ବର୍ତ୍ତମାନ ତା ବିନା ବଞ୍ଚିପାରିବେ ପାଣି ବିନା ବଞ୍ଚିପାରିବେ ମୋବାଇଲ ବିନା ବଞ୍ଚିପାରିବେ ନା କ'ଣ ଭାବିଲୁ ତୁମେ ଗୋଟେ ଏଡ଼େ ବଟ ଧରିଲଣି ତୁମ ବୁଢ଼ା ବୟସରେ ତୁମର ବି ଗୋଟେ ବାହାରିଲାଣି ପାଣି ବିନା ବଞ୍ଚିଯିବ ମଣିଷ କିନ୍ତୁ ମୋବାଇଲରେ ବଞ୍ଚିବ କାରଣ ଏଇଟା ତ ଅପରିହାର୍ଯ୍ୟ ହେଇଗଲାଣି ସରକାର ତ ଏମିତି ବ୍ୟବସ୍ଥା କରିଦେଲାଣି ତୁମର ସବୁବେଳେ ମୋବାଇଲ ଦରକାର ମୋବାଇଲ ଦରକାର ମୋବାଇଲ ଦରକାର ପୂର୍ବତଃ ତୁମେ କିଛି ବନ୍ଦ କରିପାରିବୁ ପ୍ରାକ୍ଟିକାଲି ମାନେ ବିଜ୍ଞାନ ଏମିତି ଭାବରେ ଗୋଟେ ମଣିଷକୁ ନେଉଛି ତୁମେ ତୁମେ କ'ଣ ପଛ ରହିପାରିବି ତ ରହିପାରିବ ତ ସମାଜରେ ବଞ୍ଚିବ ଆଉ ସ୍ପେଶାଲି ଡିବୁଟି ମାନେ ସେ କ'ଣ କରିବେ ସମାଜର ଲୋକ ଯେଉଁ ମିଡ଼ିଆଟା ୟୁଜ୍ କରିବେ ଯେଉଁ ଜିନିଷଟା ୟୁଜ୍ କରିବେ ସେ କ'ଣ କରିବେ ସେ ତାଙ୍କ ପାଖରେ ପହଞ୍ଚିବ ତାଙ୍କୁ ସେଇ ଜିନିଷଟା କରିବାକୁ ପଡ଼ିବ ମାନେ ଡିବୁଟି ମାନଙ୍କ ଲାଇଫ୍ ବି ଏତେ ସିକ୍ୟୁର ନୁହେଁ ଖତରନାକ କ'ଣ କ'ଣ କରିବେ ତାଙ୍କୁ ତ ସେଇଟା କରିବାକୁ ପଡ଼ିବ ଆଉ ତୁମେ କହିବ ଅଲଗା ଭଳିଆ ମୁଁ କୌଣସି କୋପିନି ମାରିକି ବୁଝିବି ସେ ଅଛି ତାଙ୍କର, ତାଙ୍କ ହାତରେ ମୋବାଇଲ ରହିଲାନି ଆଉ, ବାବା ସେ ଯୁଗ ଆଉ ନାହିଁ। ପ୍ରଭୁପାଦ କହୁଛନ୍ତି ତୁମେ କିଛି ବନ୍ଦ କରିପାରିବନି, ବେଟର ତାକୁ ବହୁତ କନସିୟସଲି ତାକୁ ବ୍ୟବହାର କର କୃଷ୍ଣଙ୍କ ସେବାରେ, ଅଦରୱାଇଜ ଏ ସବୁ ବିଷୟକୁ ଖାଲି ଯୋଗାଡ଼ କରି ରଖିବ। କ୍ଷୁଦ୍ର କ୍ଷୁଦ୍ର ବେଳା ସେଟା ତୁମେ ଆମେ ନ ଛାଡ଼ି ପାରିଲେ, ଆତ୍ମାର ସନ୍ତୁଷ୍ଟ ନହିପାରିଲେ ଗଲା, ହବନି, ପୁରା ସ୍ଥିତ ପ୍ରଜ୍ଞାନ ହେଇପାରିବନି। ଭଜନ କେମିତି ଧୀର ନହେଲେ ଭଜନ ହବନି। ଯେ ଯିଏ ଏତେ ଚଞ୍ଚଳ, ତାର ଚଞ୍ଚଳ ସ୍ୱଭାବ ମାନେ ତାର କାମନା ଗୁଡ଼ା ତାକୁ କଣ କରୁଛି, ବିନ୍ଧୁଛି। ମାଛି ଆସିଥିଲେ କାନ, ମଶାଟା ଯେତେବେଳେ ମାଛିଟା ଦେଖିଛ, ମାଛି ମାଛି ମଶା ଭିତରେ କଣ ଡିଫରେଣ୍ଟ, ଡିଫରେନ୍ସଟା କଣ, ପାର୍ଥକ୍ୟଟା କଣ? ଆରେ ମାଛି ପଳେଇ ଆସିବ, ମଶାଟା ପଳେଇ ଆସିବ, ସେ ଚାଲ ସବୁ ଚାଲାକ ନା, ମଣିଷ ଶୋଇଛି କି ନା, ଆସି ମୁଁ କରିଦେବ, ସେ ଧୀରେ କିଣି ବସିବ, ମାଛି କଣ କରିବ, ସେ ଖାଲି ଆସି ଖାଲି ଏପଟେ ସେପଟେ ଘୁଁ ଗାଁ ବୁଲା, ଯେତେ କୁଆଡ଼େ ଦେବ ପୁଣି ବୁଲେ ଘୁରେ ବୁଲି ବସିବ, ତୁ ମିଠା ଥର ଖାଇଦେବ ପୁରା। ଇଏ ଯୋଉ କାମନା ଗୁଡାକ ଏଇଭଳିଆ ମକ୍ଷିକା ଭଳିଆ ସବୁ ଗୁଡା ଗୋଟେ ଲୋକ ବିନ୍ଧୁଛି, ଏଇଟା କରିବି ଏଇଟା ସରିଲା, ଏଇଟା କରିବି ଏଇଟା ସରିଲା, ଏଇଟା ସରିଲା, ଭଜନ କେତେବେଳେ କରିବ, ସେ ପ୍ରଭୁଙ୍କ କେତେବେଳେ ଲାଗିବ, ସେ ସ୍ଥିର ଥିଲା ଜଣେ କାମନାରେ ଜଣେ ମୁକ୍ତରେ ସେ ସ୍ଥିର ହେଇଯିବ, ସେ ଜାଣିଥିଲା ମୋର ଜୀବନର ଲକ୍ଷ୍ୟ ହେଉଛି ଏଇଟା। ଆଉ ସେଥିପାଇଁ 50 ଟାର୍ଗେଟ କାହିଁ ଦିଆହେଇଥିଲା, 50 ବର୍ଷ ବୟସଟା କାହିଁ ଦିଆହେଇଥିଲା, 50 ବର୍ଷ ଭିତରେ ମୋର ଘରଦ୍ୱାରା କାମ ସବୁ ଛିଡ଼ିବାର ଅଛି, ଆଉ ଏଣିକି ଯାହାର ବି ତ ମାଲିକ ତାର ବୁଝିବ, ଚାଲ ଭଲ ଚାଲ। ସେତେବେଳେ ଯାଉଥିଲା କ'ଣ କାମନା ସବୁ ଜିନିଷ ଗୁଡ଼ା ଛାଡ଼ି ଦେଇକି ପଳେଇ ଆସିଲ, ଆଉ କିଛି ବର୍ତ୍ତମାନ ତ କଳି ଏମିତି ଜଗିଦେଲା, ସବୁଆଡ଼େ ଏମିତି ଭୟ ଲଗେଇଦେଲା, ମଠ ମନ୍ଦିର ଗଲେ ଲୋକ ଡର ଲାଗୁଛି, କେହି କେଉଁଠି ସୁରକ୍ଷିତ ମନେ କରୁନାହାନ୍ତି, କଳି ଏମିତି କାମ କରିଦେଇଛି, କାହାକୁ ବିଶ୍ୱାସ, ମନ୍ଦିର ଗଲେ କ'ଣ ହବ, ନା କାହାକୁ ବାବାଜି କରିବାକୁ ଦଉଛି, ନା ସଂସାର କରିବାକୁ ଦଉଛି, ସମସ୍ତଙ୍କୁ ଜଳା ଜଳି କଳି ମାରୁଛି, ସମସ୍ତେ ଡର ରହିଛେ ନା ନା କ'ଣ ଭାବିଲୁ, ତୁମକୁ କହିଦେବି ତୁମ ମଠ ପଳେଇ ଆସିବ, ପଳେଇ ଆସିବ, ହଁ ଖାଲି କଥା ମୁଁ ଆଉ ଚାଲ ନା ଏଠି କାହିଁ ରହିବ, ଏଇଠି ରହିକି ମୁଁ ଘରକୁ ଫୋନ ଲଗେଇବ, ଚାଲ କେଉଁଠି ବାବୁଜୀ ହଉ ତୁମେ, ଚାଲ ମୁଁ ତାଙ୍କୁ ଛାଡ଼ିକି ଆସିବି ଦେଖିବ। ବାବା ତ ସହଜା ପାଠ ନୁହେଁ, ସମସ୍ତେ ଡରିକି ରହିଛନ୍ତି, ସମର୍ପଣ ବିନା କାହାର ଭୟ, ଯିଏ ଏତେ ସମର୍ପିତ ଆତ୍ମା ସେ ଏତେ ନିର୍ଭୟ, ସମର୍ପଣଟା ବର୍ତ୍ତମାନ ନାହିଁ, ସମସ୍ତଙ୍କର ସରେଣ୍ଡରନେସ୍ ତ ନାହିଁ, ସବୁ କଣ୍ଡିସନାଲ, ଭୟ ବହୁତ ଲୋକ, କ'ଣ ହବ କ'ଣ ନାହିଁ, ମୁଁ କେମିତି ବଞ୍ଚିବି କ'ଣ କରିବି, କିଏ ବି ସୁରକ୍ଷିତ, ଯେ ପୂର୍ଣ୍ଣ ଶରଣାଗତ ନେବେ ସେ ମଠ ରହିଲେ ବି ଡର ରହିବ, ବୁଢା ହେଲେ ମୋତେ କିଏ ପଚାରିବ, କିଏ କାହାକୁ ପଚାରିବ, କିଏ ପଇସା ନେଲ, କିଏ ତୁମର କୃଷ୍ଣ ଉପରେ ବିଶ୍ୱାସ 0% ଅଛି, ବିଶ୍ୱାସ ନାହିଁ, ବିଶ୍ୱାସ ଯାହାର ଏତେ ରହିଲା ସେ ଏତେ ଦୁଃଖୀ, ସେ କେବେ ସ୍ଥିତ ପ୍ରଜ୍ଞ ହେଇପାରିବନି, ଧୀର ହେଇପାରିବନି, କାମନା ତ୍ୟାଗ କରିପାରିବନି, ଭଜନ କେମିତି କରିବି, ସେ ତା ମନଟା ତ ସବୁବେଳେ ଏଣୁ ତେଣୁ କଥା ଗୁଡ଼ାକରେ ସବୁ ଘାଣ୍ଟି ହେଲା, କ'ଣ କରିବ, ସ୍ଥିର ହବାକୁ ଆମକୁ ପଡ଼ିବ, ସେଥିପାଇଁ ଭଗବାନ ଏଇଟା କହୁଛନ୍ତି, ସେ ହେଉଛି ସ୍ଥିତ ପ୍ରଜ୍ଞ, ଏଇଟା ତ ହବନି ଏତେ ଶୀଘ୍ର ହବନି, ସେଥିପାଇଁ ଯେତେ ପ୍ରପର ସିମ୍ପଲ ଲିଭିଂଟା କାହିଁକି କହିଛନ୍ତି, ଏଇ ଶ୍ଳୋକରୁ ତୁମେ ବୁଝିବ, କାହିଁକି ସରଳ ଜୀବନ କହିଛନ୍ତି, ଏଥିପାଇଁ କହିଛନ୍ତି, ସରଳ ଜୀବନ ସହିତ ମାନସିକ ମନର ପ୍ରଭାବଟା ବହୁତ ନିର୍ଭର ଯୁକ୍ତ, ତୁମେ କେବେ ବି ଖାଲି ପାଦରେ ଆସିଛ କେବେ ବି ଚିନ୍ତା କରିବନି ମୋର ଚପଲ ଚପଲ ଚୋରି ହବ ବୋଲି, ଗୋଟେ କୁଆଡ଼େ ବି ଯାଅ ଖାଲି ପାଦରେ ଯାଇଛ, କ'ଣ କିଛି ଚିନ୍ତା ଅଛି, କିଛି ଚିନ୍ତା ନାହିଁ। ଏ ଯୋଉ ମୁଁ ଛୁଆଟବେଳେ ଶୁଣିଥିଲି ସତ୍ୟ ଯୁଗରେ କ'ଣ ତାଲା ପଡ଼େନା, କହୁଥିଲେ ନା ତାଲା ପଡ଼େନା, ଏବେ ବି କେଉଁଠି ଗୋଟେ ଅଛି ସେ ଗାଁ, ସେ ଗାଁରେ କେଉଁଠି ଗୋଟେ ପେପର ଦେଖିଥିଲି ନା କେଉଁଠି ଦେଖିଥିଲି, ତାହାର ସେଠି କେହି ତାଲା ପକାନ୍ତି, ତାଲା ପକାନ୍ତିନି ମାନେ କ'ଣ, ତାଙ୍କ ଚୋର ଥିଲେ ତ ଚୋର ଭୟ ହବ, ସରଳ ଜୀବନ ଆଉ କ'ଣ, ତାର ଚାଉଳ ଅଛି ୟାର ଚାଉଳ ଅଛି, ଚୋରି କରି କ'ଣ କରିବ, କିଛି ନଥିଲା ଲୋକ, ସରଳ ଜୀବନ ଯେତେବେଳେ ହବ ଚୋର, ବର୍ତ୍ତମାନ ଜଟିଳ ଜୀବନ ପାଇଁ ଏତେ ଚୋର ନା, ବର୍ତ୍ତମାନ ଚୋର ଆଉ ପାରୁନାହାନ୍ତି ବୋଲି, ବର୍ତ୍ତମାନ କ'ଣ ସେ ଯୋଉ ମୋବାଇଲ ମୋବାଇଲ ତୁମେ ମୋବାଇଲରେ ସବୁ ଟଙ୍କା ଟ୍ରାନ୍ସଫର କରୁଛ, ଇଏ ସେ ବର୍ତ୍ତମାନ ମୋବାଇଲ ଥରେ ଚୋରି କଲେ, ସରଳ ଜୀବନ ହେଲେ ତୋର ଚିନ୍ତା କ'ଣ, ଖାଲି ପାଦରେ ଚାଲିଗଲ, ସାଇକେଲ ରଖିଲେ ପଙ୍କ୍ଚର ହେଇଗଲା ଦେଖୁନ ସେ ହଇରାଣ, ତାର ଗାଡ଼ି କଥା ଛାଡ଼, ଯେତେ ତୁମେ ବିଶ୍ୱକୁ ବଢ଼େଇଲ ସେତେ ତୁମର ଉଦ୍ବେଗ ରହିଲା, ବର୍ତ୍ତମାନ ସେଟା ସବୁ ପଛକୁ ଫେରି ହବନି, ତୁମେ କହିବ ନା ମୋର ଆଉ କିଛି ଦରକାର, ମୁଁ ଚାଲି ଚାଲିକା ଯିବି ପୁରୀ, ନା ମୁଁ ଚାଲି ଚାଲିକା ପୁରୀ ଯିବି, ମୋର ଏଇଟା କିଛି ରଖିବିନି, ସେଟା କିଛି କରିହବନି। ସ୍ପେଶାଲି ଜଣେ ଜଣେ ବଞ୍ଚିପାରିବ, ଜଣେ ଲୋକଟା ସେମିତି ନିଜେ ତାର ବଞ୍ଚିପାରିବ, କିନ୍ତୁ ଜଗତର ଉପକାର କରିପାରିବନି, କି ବିଶେଷ କରି ଆମମାନେ ଯେମିତି ସବୁ ରହିଛେ ସେସବୁ କରିହବନି, ସେଟା କରିବାକୁ ହେଲେ ତୁମକୁ ଏକୁଟିଆ ଯାଇ କେଉଁଠି ରହିବାକୁ ପଡ଼ିବ, ଗୁରୁକୃଷ୍ଣ ସବୁ ବୋଲିକି ତୁମେ ଏକୁଟିଆ, ମୁଁ ଖାଲି ମୁଁ ଟ୍ରାଡିସନାଲି ଚଳିବି, କୂଅ ପାଣି ସେ ଯୋଉ ଆମର
ଉଡ଼ପି ଯେଉଁ କ'ଣ ଆମର ଥାନ୍ତି ମାଧବା, ଉଡ଼ପିରେ ଯେଉଁ ମହାରାଜ ମାନେ ତାଙ୍କର ଯେଉଁ ସମ୍ପ୍ରଦାୟ ମାଧବଚାରୀ ସମ୍ପ୍ରଦାୟ, ସେମାନେ ତାଙ୍କର ଯେଉଁ ମହାରାଜ ଅଛନ୍ତି ଥରେ ମୁଁ ଗାଡ଼ି ନେଇଯାଉଛି ସେ ଖୋର୍ଦ୍ଧା ପାଖରେ, ଆମ ଦୁଃଖ ସବୁ ଯାଆନ୍ତି ବାଥରୁମ୍, ଆମେ ଯାଉଛୁ ପିଲାମାନେ ପରିସ୍ରା ପତ୍ର ଗଲେ ଆମେ ଗାଡ଼ି ରଖିଛୁ, ସେ ଦେଖିଦେଲେ ନାଲି ବାବା ସେ ଆସୁଛନ୍ତି କାର୍ରେ, ସେ ସେଆଡ଼ୁ କୁଆଡ଼େ ଉଡ଼ପିରୁ ଆସୁଛି, ହିନ୍ଦୀରେ ପଚାରେ ଆମ ପୁରୀ ଯା ରହେ ଠିକ୍ ଆପ ଯାଇ ଆଉ ଧର କହି ଆଶ୍ରମ ମେ ଧର କୁଆ ମିଲେଗା, ମୁଁ କହିଲି କ୍ୟୁ ନା ଆମର ଯେଉଁ ମହାରାଜ ହେ ନା କୁଆ କି ପାଣି ଜରୁରୀ ଥିବ, ମୁଁ କହିଲି ସେ କୂଅ ପାଣି ଦେଖାଥିବ ଭଲ ଆପଣ ଲଗାଥିବେ ତୁମେ ବର୍ତ୍ତମାନ ହେ ନିୟମ ବାହାର କରିବ ମୁଁ କୂଅ ପାଣି ଲଗାଦେବି, କୂଅ ଥୋଡ଼ି କୂଅ କୂଅ ଅଛି ବର୍ତ୍ତମାନ କେଉଁଠି ବା ଚଳିବନି ସେ ଯୁଗ, ସେସବୁ ଆଉ କିଛି ନାହିଁ, କଳି ଭାଙ୍ଗିକି ଛାରଖାର କରିକି ତୁମକୁ ପହଞ୍ଚିଦେଇ ସେ ପ୍ରପାତ ସେ ଏମିତି ଯୁଗ ଚାଲିଯାଇଥିଲେ ସେ ଜାଣିଛନ୍ତି ଟାଇମ୍ ପ୍ଲେସ୍ ସର୍କମଷ୍ଟାନ୍ସେସ୍ ହିସାବରେ କ'ଣ କ'ଣ ସବୁ ଆବଶ୍ୟକ କିଛି ଏମିତି ଅଛି କେବଳ ଯଦି ଯଦି କିଛି କରିବ ପ୍ରପାତ ସିମ୍ପଲି ଗୋଟେ କଥା କହୁଥିଲେ ଚାଣ୍ଡ ହରେ କୃଷ୍ଣ ଟୁ ବି ହାପି, ଆଉ କିଛି କୁହେନି, କେବଳ ନାମଟା ଟିକେ କର ବଞ୍ଚିବାର ଯଦି କିଛି ଅଛି ତୁମର ଉପାୟ ସବୁକୁ ତର୍ଜମା କରି ଦେଖ ଯେତେ ପାରୁଛୁ ସରଳ ଜୀବନ, ଗୋଟେ ମୋବାଇଲ ନହେଲେ ଚଳିବନି ଛୋଟ ମୋବାଇଲ ଟିକେ ରଖ, ଗୋଟେ ଗାଡ଼ି ନହେଲେ ଚଳିବନି ଠିକ ଅଛି ମିନିମମ ଯୋଉ ଗାଡ଼ିରେ ମୋର କାମଟା ଚଳିବ, ମ୍ୟାକ୍ସିମମ ଜିନିଷ କିଛି ଯାଉନି, ଟଙ୍କା ଟିକେ ଦରକାର ହଉ ଠିକ ଅଛି ଟଙ୍କା କେତେ ଦରକାର ଦୁଇ ଚାରି ଲକ୍ଷ ଟଙ୍କା ଘର ଖଣ୍ଡେ ହେଇଗଲା ବଞ୍ଚିଯିବା, କେଉଁଠି ଗୋଟେ ଯାଇଥିଲି ବା ଘରେ ପଇସା ନାହିଁ ମୁଁ କାର ତା ଏବେ କୁଆଡ଼େ ଯାଇଥିଲି ମୁଁ ଟୁର୍ରେ ତ ଗାଳି ମୁଁ ଦେଲି କିରେ ଟାଇଲ୍ ଗୁଡ଼ା କାହିଁ ପକେଇଛୁ ନା ଥରେ ତ ରହିବା, ଗରିବ ଘର ଲୋକ ଟାଇଲ୍ ପକେଇଲେଣି କିରେ କାହିଁ ସିମେଣ୍ଟ ଘର ଫଣ୍ଡ କରିଦିଅ ବଞ୍ଚିବା କଥା ତ କ'ଣ ଦରକାର ଅଛି, ଟାଇଲ୍ଟା ଭାଙ୍ଗଲା ଫୁଣି କ'ଣ କରିବ ଫୁଣି ମେଣ୍ଟେନ୍ କରିବ, ଆମେ କୌଣସି ଜିନିଷ ବନ୍ଦ କରିପାରିବନି କିନ୍ତୁ ମ୍ୟାକ୍ସିମମ୍ ପଏଣ୍ଟକୁ ଯାଉନି ସବୁ ମିନିମମ୍ ଜିନିଷ ରଖ, କାରଣ ବର୍ତ୍ତମାନ କୌଣସି ଜିନିଷ ମାନେ ତ ବଞ୍ଚିପାରିବନି, ତୁମର ଗାଡ଼ି ଖଣ୍ଡେ ଦରକାର, ତୋର କିଛି ବ୍ୟାଙ୍କ ବାଲାନ୍ସ ଦରକାର, ତୋର ମୋବାଇଲଟେ ଦରକାର, ସବୁ ଏଇଟା ଯେତେବେଳେ ଅପରିହାର୍ଯ୍ୟ ଅଙ୍ଗ ଜୀବନରେ ହେଇଗଲାଣି ମୁଁ ତାକୁ ତ୍ୟାଗ କରିପାରିବିନି, କିନ୍ତୁ କ'ଣ କର ସବୁ ମିନିମାଇଜ୍ କର ମ୍ୟାକ୍ସିମାଇଜ୍ କିଛି କରନି ତା ତୁମ ପ୍ରୋବ୍ଲେମ୍ରେ ପଡ଼ିବ, କାରଣ ବିଷୟ ଜିନିଷଟା ତୁମ ପାଖରେ ରହିଲା ମାନେ ତୁମ ମନ ଉଦ୍ବେଳିତ ହେଲା, ଆଉ କେହି କେବେ କିଛି ସୁଖ ଦେଉନାହାନ୍ତି ଉଦ୍ବେଗ ବିନା, ଏତିକି ମନେ ରଖ ଗାଡ଼ିଟା ସୁଖ ଦେଉଛି ସୁଖ ଦେଉନି ଶୀଘ୍ର ଯାଇ ପହଞ୍ଚିଲ ଦୁଇ ଘଣ୍ଟାରେ କେଉଁଠି ଭୁବନେଶ୍ୱର, ପଇସା ଖର୍ଚ୍ଚ କରିକି ଶୀଘ୍ର ପହଞ୍ଚିଲ, ସେ ସୁଖ ଖାଲି ଉଦ୍ବେଗ ବିନା କେବେ ସୁଖ ଦେବନି, ଏ ଜଗତରେ ଏମିତି ତିଆରି କରାଯାଇଛି ବଡିଲି କମ୍ଫର୍ଟ ମିଳୁଛି ମାନେ ସେଠି ଏଜିଟେସନ କିଛି ଅଛି, ତ କେୟାର କର ଆଜି ଏଟା ଏମିତି ହେଲା ସେଟା ଏମିତି ହେଲା, ଇଞ୍ଜିନ ଖରାପ ହେଲା, ଆଜି ଟାୟାର ମାଡ଼ ହେଲା, ଆଜି ଟ୍ୟାକ୍ସ ଦିଅ, ଆଜି ଏଟା ଦିଅ ସେଟା ଦିଅ, କିଛି ବନ୍ଦ କରିବନି, କିନ୍ତୁ ପ୍ରପୋଜ ସିମ୍ପଲି ସବୁ ଜିନିଷ ସେଥିପାଇଁ ନନ୍ସେନ୍ସ କହୁଥିଲେ, ସିମ୍ପଲି ନନ୍ସେନ୍ସ କହୁଥିଲେ, କହିଲେ ଏଇଟା କେବଳ ନନ୍ସେନ୍ସ ଜିନିଷ ଗୁଡ଼ା ମୋତେ କିଛି କୁହନି, ସେ ଭଗବାନଙ୍କ ଉପରେ କେବଳ ବିଶ୍ୱାସ କରିବା ଦରକାର ଆଉ ନାମ କରିବା ଦରକାର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ସବୁ ସବୁକୁ ଆମେ ସବୁ ଜିନିଷ ତ୍ୟାଗ କରିପାରିବା ନାହିଁ ହବନି, କିନ୍ତୁ ମ୍ୟାକ୍ସିମାଇଜ୍ କିଛି କରିବା ଦରକାର ନାହିଁ, କିଛି ବଢ଼ା ହବନି ନହେଲେ ଭଜନ କେବେ ବି ହବନି, କେବେ ଭଜନ ଆମେ କରିପାରିବାନି, ସେ ତ ସିମ୍ପଲ ଲିଭିଙ୍ଗ ସିମ୍ପଲ ଲିଭିଙ୍ଗ ବାରମ୍ବାର ପ୍ରପାତ ସେ ଜିନିଷ କହୁଥିଲେ, ଆଉ ସମସ୍ତଙ୍କୁ ଇନ୍ସପିରେସନ କରୁଥିଲେ, ସେଲ୍ଫ ସଫିସିଏଣ୍ଟ ହୁଅ ସେଲ୍ଫ ସଫିସିଏଣ୍ଟ ହୁଅ ପ୍ରପାତ କହୁଥିଲେ, ସେ ଜାଣିଛନ୍ତି ବିଶ୍ୱରେ ଏଭଳି ସଙ୍କଟ ପଡ଼ିବ ଯେ ମହାମାରୀ ଭଳିଆ ସଙ୍କଟ ପଡ଼ିବ ସେ ଜାଣିଛନ୍ତି, ଯାହା ତୁମେ ମନ୍ଦିର ମାନେ ସବୁ ସେଲ୍ଫ ସଫିସିଏଣ୍ଟ କରା ପ୍ରପୋଜ ମାୟପୁର ପ୍ରୋଜେକ୍ଟ ସେଲ୍ଫ ସଫିସିଏଣ୍ଟ ମାନେ ତୁମେ ସେଠି ଯାହା ରୋଜଗାର କରିବ ସେଥିରେ ଚଳେ, ଜମି ରଖ ପ୍ରପୋଜ ବଳକୁ ଜମି ରଖ ମନ୍ଦିର ସେଠି ଫୁଲ ଭକ୍ତମାନେ ସବୁ କାର୍ଯ୍ୟ କର ସେଥିରେ ତୁମେ ଆଣ ମନ୍ଦିର ଚଳ ବର୍ଷ ବର୍ଷ ପାଇଁ ବନ୍ଦ କରିଦେବ, ରାଜାମାନେ ବୋକା ନଥିଲେ ସବୁ ଯେଉଁ ଜମି ଜମି ଗୁଡ଼ାକ ସବୁ ରଖିଥିଲେ ପ୍ରତି ମନ୍ଦିରରେ ଯେଉଁ ଜମି ରଖିଥିଲେ ସବୁ ସେଇଥିପାଇଁ ରଖିଥିଲେ, ଏମିତି ହବ ହିଁ ଏଟା ତ କ'ଣ କରୋନା ପରୋନା କହୁଛ, ଇଏ ତ ଏଇଟା କେତେ ମହାମାରୀ ଆସିବ ସେ ତ କହିଦେଲେଣି ବୈଜ୍ଞାନିକ ମାନେ, କୁକୁର ମାଂସ ଖାଇଲେଣି ଘୁଷୁରୀ ମାଂସ ଖାଇଲେଣି ଇଏ କ'ଣ ବାଦୁଡ଼ି ମାଂସ ଖାଇଲେଣି ସବୁ ତ ଖାଇଲେଣି ଏଗୁଡ଼ା, ଆଉ ସେଗୁଡ଼ା ସବୁ ତାଙ୍କ ଦେଶରେ ରହୁଥିଲେ ବର୍ତ୍ତମାନ ଏଇ ଫ୍ଲାଇଟ୍ରେ ସବୁ ଆଇଲେ ସେଥି ତ ଅଡ଼ୁଆ ହେଉଛି, ଆଗରୁ ଆମ ଲୋକମାନେ କ'ଣ ଯାଉଥିଲେ କଳା ପାଣି କିଏ ପାରୁ ନଥିଲେ ସେଗୁଡ଼ା ତାଙ୍କ ଯାହା ଖାଇବା କଥା ଖାଉଥିଲେ ଜେଠି ବୁଟିକି ଅସରପା ସେ ଯେଉଁ ଚାଇନା ଲୋକଗୁଡ଼ା ଖାଉଥିଲେ କେଉଁଠି କିଏ କ'ଣ ସବୁ ଖାଉଥିଲେ ଆମ ଦେଶକୁ ଆସୁନଥିଲେ ନା, ବର୍ତ୍ତମାନ ଗୋଟେ ଗୋଟେ ଆମ ଲୋକ ତ ଯାଇକି ଆମର କୋଟିଏ କେତେ ଦେଖୁଥିଲେ ଏବେ ସେ ଗୋଟେ ପେପର ବର୍ତ୍ତମାନ କୋଟିଏ କେତେ ଲକ୍ଷ ଲୋକ ଆମର ଗୃହ ବିଭାଗ ହୋମ୍ ଡିପାର୍ଟମେଣ୍ଟ କହୁଛି କୋଟିଏ କେତେ ଲକ୍ଷ ଲୋକ ରହୁଛନ୍ତି ବିଦେଶରେ, ଭାରତରେ କୋଟିଏ ଲୋକ ବିଦେଶରେ ରହୁଛୁ, ତାଙ୍କ ଦେଶର ସ୍ୱଭାବ ତାଙ୍କ ଦେଶର ଜିନିଷଟା ଆମ ଦେଶକୁ ଆସିଲା ଆଉ କ'ଣ ସବୁ ଜିନିଷ ସବୁ ଓଲଟା ହେବ, କିଛି ବନ୍ଦ କରିହବନି ବର୍ତ୍ତମାନ କିଛି ବନ୍ଦ କରିହବନି, ଆଜି ପ୍ରଭୁପାଦଙ୍କୁ ପଚାରୁଥିଲେ ମୁଁ ଶୁଣିଥିଲି ପ୍ରଭୁ ସେ ପଚାରୁଛନ୍ତି ପ୍ରଭୁ ସେ ପିଓର ଡିଭୋଟିସ୍ ମାନେ ଏଇ ୱେଷ୍ଟର୍ଣ୍ଣକୁ ଆଗରୁ କାହିଁକି ଆଇଲେନି, ଆପଣ ଏତେ ଲେଟ୍ରେ ଆଇଲେ ଆଗରୁ କାହିଁକି ଆଇଲେ, ଆପଣ ଏତେ ପରେ ଆସିଲେ 1977ରେ, ଆଗରୁ ଆସିଥିଲେ ତ ବିଦେଶୀ ଲୋକମାନେ କିଛି ଗୋଟେ ପରିବର୍ତ୍ତନ ହେଇଥାନ୍ତି, ସେମାନେ ଭାରି ମାନେ ଇନକ୍ଲୁଜିଭ୍ ନେଚର ଲୋକ ତ, ଆଉ ପ୍ରଭୁପଦଙ୍କ ଆନ୍ସର ଅଦ୍ଭୁତ ଆନ୍ସର, ପ୍ରଭୁପଦ ହସିକି କହୁଛନ୍ତି ନା ତୁମେ ଗୋଟା ଏତେ ସିନ୍ଫୁଲ, ସେ ଜଣେ 70 ବର୍ଷର କେବେ ବି କମ୍ପ୍ରମାଇଜ୍ କରନ୍ତିନି, ଫ୍ଲାୱାର ବାଡ଼ ତାଙ୍କ ପାଖରେ କିଛି ନାହିଁ, ଷ୍ଟ୍ରେଟ୍ ସବୁ ପୁରା ଖଣ୍ଡାଧାର ବାଡ଼େ ସାଧୁ ଆଉ କହିଲେ ତୁମେ କହୁଛ କାହିଁକି ଆମେ ପିଓର ଡିଭୋଟିକୁ ରିସିଭ୍ କରିପାରିଲୁନି ଏତେ ଦିନ, ବା ପିଓର ଡିଭୋଟି କାହିଁକି ଆସିଲୁନି ଗୋଟେ କଥା ପାଇଁ, ତୁମେ ଏତେ ପାପି ଥିଲ ତୁମ ପିଓର ଡିଭୋଟି ଆସିଲେ ବି ତୁମେ କେବେ ହେଲେ ଆସିବାକୁ କରିପାରିନଥାନ୍ତି, ତୁମେ ଭଗବାନ ପଠେଇ ନଥିଲେ, ବର୍ତ୍ତମାନ ତୁମର ଷ୍ଟେଜ୍ ଆସିଯାଇ ତୁମେ କିଛି ଗ୍ରହଣ କରିଛ, ତୁମେ ଭଗବାନ ପଠେଇଛନ୍ତି, ତୁମେ ଏତେ ପାପି ଥିଲ କେବେ ଗ୍ରହଣ କରିପାରିବନି, କଳିଯୁଗରେ ଆମେ ଆଉ ଟ୍ରାଡିସନାଲ ଜିନିଷ କିଛି କହିପାରିବାନି, ବର୍ତ୍ତମାନ ସବୁ ବନ୍ଦ ହେଇଯିବ, ଏଇ ବର୍ତ୍ତମାନ ଚାଲୁଛି ଟିକା ଟିପ୍ପଣୀ ପଡ଼ୁ ଏସବୁ ବନ୍ଦ ହେଇଯିବ ଭବିଷ୍ୟତରେ, ମତେ ଲାଗିଛି ମୁଁ ଜାଣିଛୁ କିଛି କାମ ଦେବନି, କାରଣ ଏଇଟା ଗୋଟେ ଅଲଗା ସଂସ୍କାର ଆସିଲାନି ନା, ଏ କ'ଣ ସଂସ୍କୃତ ଜାଣିନଥିବେ, ସଂସ୍କୃତରେ କି ଭାଷା ଅଛି କି ପଚାରି, ଇଂଲିଶ, କଳିଯୁଗରେ ଇଂଲିଶ ହେଲା ସଂସ୍କୃତ, ଇଂଲିଶ ଜାଣିଛ ମାନେ ତୁମେ ସବୁଆଡ଼େ ବଡ଼ ହେବ, କ'ଣ କରିବ କୌଣସି ଜିନିଷ ବର୍ତ୍ତମାନ ବନ୍ଦ କରିହବ, ପୁରା ୱେଷ୍ଟର୍ଣ୍ଣ ଇନ୍ଫ୍ଲୁଏନ୍ସ ପାଶ୍ଚାତ୍ୟ ଦେଶର ସଭ୍ୟତାରେ ଆସିକି ଆମଠୁ ପହଞ୍ଚିଗଲା, ସେଟା ଜୀବନର ଅପରିହାର୍ଯ୍ୟ ଅଙ୍ଗ ହେଇଗଲା, ସମାଜ ତାକୁ ଅନୁସରଣ କରୁଛି, ଆଉ ସରକାର ସେଟା ଗୋଟେ ବାଇ ଲ, ତ କିଛି ବି ବନ୍ଦ କରିପାରିବେନି, ତେଣୁ କେବଳ ଦୁଇଟା ଜିନିଷକୁ ଆମେ ଫୋକସ୍ ତାକୁ ପ୍ରଭୁ ଯେଉଁଟା କହିଛି, ସରଳ ଜୀବନଯାପନ କର, ମ୍ୟାକ୍ସିମାଇଜ୍ କିଛି କୌଣସି ଜିନିଷ କର, ସବୁ ମିନିମାଇଜ୍ କର, ଆଉ ଭଗବାନଙ୍କର ନାମ କର, ଯଦି ଭଗବାନଙ୍କର ନାମ କରିବ ତ ପ୍ରଭୁ କିଛି ବୁଦ୍ଧି ଦେବେ, ତୁମେ ବ୍ୟବସ୍ଥା କିଛି କରିଦେବ, ସେଥିରେ ତୁମେ ବଞ୍ଚିବ, ତା ଟ୍ରାଡିସନାଲ କିଛି ଜିନିଷ ତୁମେ ଭାବନି, ସବୁ 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 ପରମ୍ପରା ଜିନିଷ ସବୁ ଚାଲିଯିବ, ଆମେ ବି ପାଞ୍ଚ ମୁଁ ବଞ୍ଚିବାର କହନ୍ତି ମୋର କନସିୟସନେସ୍ ଯେତେ ମୁଁ ଦେଖିଛି ଛୋଟ ପିଲାବେଳୁ କନସିୟସନେସ୍ରୁ ବର୍ତ୍ତମାନ ମୁଁ ଦେଖି ଜାଣିପାରୁଛୁ, ଆଉ ପାଞ୍ଚ ମୋର ଯେତେବେଳେ ଯେଉଁଠି ଚେତନା ଅଛି ମୁଁ ସେବେଠୁ ବର୍ତ୍ତମାନ ସବୁ ତୁଳନା କରୁଛି, ଭଗବାନ ମୋତେ ସେ ଇଣ୍ଟେଲିଜେଣ୍ଟ ଦେଇଛନ୍ତି, ମୁଁ ମୋର ପୁଚ୍ଛ କଥାଟା ସବୁ ମନେ ରହିଛି, ଲୋକମାନେ କେତେ ମାନେ ବଳଶାଳୀ ଥିଲେ, ଲୋକ କେତେ କୋପରେଟିଭ ଥିଲେ, ମାନେ କେତେ ଆନନ୍ଦ, ଏଇ ଯେଉଁ ସବୁ ରଜ ହୁଏ, ରଜ ରଜ ହୁଏ ସବୁ ଲୋକମାନେ ସବୁ ନୂଆ କପଡ଼ା ପିନ୍ଧିକି ସବୁ ବୁଲୁଥିବେ, ଖୁସି ଗାଁଟା ଗୋଟେ ମାନେ ହସ ଖୁସିରେ ଯାଉଥିବ, ରଜ ପ୍ରଥମ ସମୟ ଝିଅ ଝିଆଣୀ କୁହନ୍ତି, ଝିଅ ଝିଆଣୀ ସବୁ ଲାଗୁଥିବେ, ଆରେ ଭାଇ ଭୌତିକ ସୁଖ ଥିଲା, ବର୍ତ୍ତମାନ କିଛି ନାହିଁ, କୌଣସି ଜିନିଷ ନାହିଁ, ଗୋଟେ ବିବାହର ଫିବାହ କିଛି ନାହିଁ, ସବୁ ଗୋଟେ ଅନୁଷ୍ଠାନ ଭଳିଆ ଚାଲିଛି, ବେଲୁନ୍ ଫେଲୁନ୍ ଟାଙ୍ଗି ଦେଉଛନ୍ତି, ଏବେ ଗୋଟେ କେଉଁଠି କେଉଁଠି ବାଲେଶ୍ୱର ନା, ଦିନ ଗୋଟେ ବାଜିଲେ ଲାଇଟ୍ ଗୁଡ଼ା ସବୁ ଜଳୁଛି, ମୋ ଇଚ୍ଛା ହଉଥିଲା ଯେ ବନ୍ଦ କରିଥାନ୍ତି ଲାଇଟ୍, ଲାଇଟ୍ ଗୋଟେ ହାଲୋଜିନ୍ ଗୁଡ଼ା ସବୁ ଜଳୁଛି, ରାତି ସବୁ ଫ୍ଲାଟ୍ ଫ୍ଲାଟ୍ ସେ ପତ୍ର ପତ୍ର ସବୁ ପଡ଼ିଛି, ଚେୟାର ପତ୍ର ସବୁ ପଡ଼ିକି ଏଇଟା ବାହାରେ ହେଇଛି, ଇଏ ତା ରାତି ଭିତରେ ଶୋଇଛନ୍ତି, ଦିନ ଗୋଟେ ବାଜିଲେ ଲାଇଟ୍ ପଡ଼ିଛି, ଗୋଟେ ଆରେ ବିବାହରେ ସେ ଶୋଇଯିବେ, ବିବାହରେ 8 ଦିନ ପର୍ଯ୍ୟନ୍ତ ଚାଲିଥିବ, ଅଷ୍ଟମ ପର୍ଯ୍ୟନ୍ତ ଝିଅ ଜିଆଣୀ ଶାଢ଼ୀ ଲୋକର ଉତ୍ସବ ଥିଲା, ବର୍ତ୍ତମାନ ଜୀବନର କିଛି ନାହିଁ, ଗୋଟେ ଗୋଟେ ନିରସ ଜୀବନ, ଖାଲି ବଞ୍ଚିବା ପାଇଁ ଗୋଟେ ଗୋଟେ ପ୍ରବଳ ସଂଗ୍ରାମ, ଗୋଟେ ସଂଗ୍ରାମ କେମିତି ବଞ୍ଚିଯିବି, ଖାଲି ଭୟରେ ଲୋକ ରହିଛନ୍ତି ନା, ସ୍ୱାମୀ ସ୍ତ୍ରୀକୁ ଭୟ କରୁଛି, ସ୍ତ୍ରୀ ସ୍ୱାମୀକୁ ଭୟ କରୁଛି, ପିତାପୁତ୍ରକୁ ଭୟ କରୁଛି, ଭୟଙ୍କର କଳି ନା, ଡରିକି କଳିଯୁଗ ଆରମ୍ଭରୁ ସେ ବସିଗଲେଣି ମୁନି ଋଷିମାନେ ଭାଗବତ ଶୁଣିବା ନାହିଁ, ଆଉ ଭୟଙ୍କର କଳି ତ ଆରମ୍ଭ ହେଉଛି ମାତ୍ର, ଆହୁରି ବୁଡ଼ି ବୁଡ଼ିକି ଚାଲି, ସିମ୍ପଲ ସରଳ ଜୀବନ ଯେତେ ମିନିମାଇଜ୍ କରିବାକୁ ଚେଷ୍ଟା କର, ଯେଉଁଟା ଛାଡ଼ି ବି ହବନି ତାର ସରଳ ଜିନିଷ କିଛି ଅଛି, ସେଇଟାକୁ ଧରିବାକୁ ପଡ଼ିବ, ଆଉ ନାମ ପ୍ରଭୁଙ୍କୁ ଆଶ୍ରୟ କରିବାକୁ ପଡ଼ିବ, ହରି କଥାକୁ ଆଶ୍ରୟ କରିବାକୁ ପଡ଼ିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ସେ ନାମଟା ଯଦି ପ୍ରଭୁଙ୍କର ନାମକୁ ଆଶ୍ରୟ କରିବା, ନାମ ପ୍ରଭୁ ଯଦି ଦୟା କରିବେ, ତାକୁ ସରଳରେ ଗୋଟେ ଜୀବନଟା ଚାଲିଯିବ, ନହେଲେ ବହୁତ କଠିନ, ବହୁତ କଠିନ, ଆଉ ସବୁଠୁ ବଡ଼ ଗୋଟେ ଦୁଃଖ ଲାଗୁଛି, ପୁରା ସମାଜର ସଂସ୍କାରଟା ପୁରା ବଦଳିଗଲା, ସମାଜ ଗୋଟେ ସଂସ୍କାର ନାହିଁ କହିଲେ ଚଳେ, ବୈଦିକ ସଂସ୍କାର ନାହିଁ କହିଲେ ଚଳେ, ଗୋଟେ ଛୋଟ ପିଲାଟା କିଛି ଜାଣିନି, ଟିକିଟିକ ପିଲାଟା ସେ ସବୁ ଟିକିଟିକ ପିଲା ଗୁଡ଼ା ତାଙ୍କ ସେମାନଙ୍କର କୌଣସି ମାନେ ଯୋଉ ଆମର ଛୋଟ ପିଲାଟା ଆମେ ସବୁ ଶିଖିଥିଲୁ କେମିତି ଗୁରୁଜନ ସମ୍ମାନ, ଏଇଟା କିଛି ନାହିଁ ବର୍ତ୍ତମାନ, କୌଣସି ଜିନିଷ ନାହିଁ, ଏମାନଙ୍କୁ ନେଇ ବର୍ତ୍ତମାନ ଭାରତବର୍ଷର ଭବିଷ୍ୟତ, ଭାରତବର୍ଷ ଯୋଉ ଭବିଷ୍ୟତ ହେଉଛି ଏଇଭଳି ଅସଂସ୍କାର ଲୋକମାନଙ୍କୁ ନେଇ, ପିଲାମାନେ ଯେଉଁ ଗୁଡ଼ାକ ଅସଂସ୍କାର ହେଇଗଲେ, ପିଲାମାନେ ସବୁ ଅସଂସ୍କାର ହେଇଗଲେ, ଇଣ୍ଡିପେଣ୍ଡେଣ୍ଟ ନେଚର, ଅବାଧ ସମ୍ପର୍କ ସବୁ ମିଳାମିଶା, ଧରଣୀ ମାତା ନା ପୁରା ଗୋଟେ ଭାରରେ ରହିଛନ୍ତି,
ସେ ନିଶ୍ଚିତ ପ୍ରଡକ୍ସନ ଗୁଡ଼ା ଯୋଉ ହଉଛି ବର୍ତ୍ତମାନ ଏଗୁଡ଼ା ସବୁ ବିଷ ନା ପ୍ରଣୀ ମତେ ଖୁସିରେ କିଛି ଦଉନା ଲୁଚେ ଦେବେ ଭାଗବତ ଅଛନ୍ତି ଲୁଚେ ଦେବେ ଆଉ ଦସ୍ୟୁ ହେଇଗଲେ ପ୍ରଜା ଗୁଡ଼ାକ ଯୋଗ୍ୟକର୍ମ କଲେନି ଭୋଗୀ ଏମାନଙ୍କ ପାଇଁ କ'ଣ ଦିଆ ଏଇଟା ବିଷ କହୁଛ ନା ଯୋଉ ଡାଲି ଚାଉଳ ଅନ୍ନ ବିଷ ଗୁଡ଼ା ବିଷ ମାରିକି ଆଣୁଛ ନା ଆଉ କ'ଣ ଖତ ଖତରୁ ତିଆରି ହଉଛି କାରଣ ଧର୍ମ ତ ଲୁଚେଇ ଦେବେ ସବୁ ଏମାନେ ବିଷ୍ଣୁ ଭଗବାନଙ୍କର କର୍ମ କରୁନାହାନ୍ତି ଏଗୁଡ଼ାକ ପାପି ଗୁଡ଼ାକ ଅସଂସ୍କାର ହେଇଗଲା ଅସଂସ୍କାର ହେଇଗଲେ କେବଳ ଗୋଟିଏ ଜିନିଷ ସଂସ୍କାର ଆଣିକି ଦେବେ ନାମ ଆଉ ତ କିଛି ନାହିଁ ଆଉ କୌଣସି ଜିନିଷ ନାହିଁ ତେଣୁ ଏଇ ଭଗବାନ ଯୋଉ ଉତ୍ତର ଦେଲେ ସ୍ଥିତ ପ୍ରଜ୍ଞା କେମିତି ହବ ଦୁଇଟା ଜିନିଷ କହିଲେ ସର୍ବ ସମସ୍ତ କାମନାରୁ ମୁକ୍ତ ହବା ଦରକାର ଅଛି ଆଉ ଦ୍ୱିତୀୟ କହିଲେ ଆତ୍ମନିୟମ ଆତ୍ମନିତୁଷ୍ଟ ସନ୍ତୁଷ୍ଟ ହବାର ଅଛି ତା ପରବର୍ତ୍ତୀ ଶ୍ଳୋକ କହିଛନ୍ତି ଦୁଃଖେଷୁ ଦୁଃଖେଷ୍ୱନୁ ବିଘ୍ନ ମନଃ ସୁଖେଷୁ ବିଗତ ସ୍ପୃହ ବୀତରାଗ ଭୟ କ୍ରୋଧ ସ୍ଥିତ ଧୀର୍ମୁ ନିରୁଚ୍ୟତେ ଅଥ ବ୍ୟଥିତ ସ୍ଥିତ ପ୍ରଜ୍ଞାସ୍ୟ କିଂ ଭାସତେ ଇତି ଅସ୍ୟ ଉତ୍ତର ସ୍ଥିତ ପ୍ରଜ୍ଞା କେମିତି କଥା କୁହେ ସ୍ଥିତ ପ୍ରଜ୍ଞାର ଯୋଉ ବଚନଟା କିଭଳି ବା ତାର ଆଚରଣଟା କିଭଳି କିଂ ଭାସତେ ପ୍ରଭାସତେ ତାର ଉତ୍ତର ହେଉଛି ଦ୍ୱିତୀୟ ନମ୍ବର ଶ୍ଳୋକ ତ୍ରିତାପ ସତ୍ତ୍ୱେ ଯେ ବିଚଳିତ ହୁଏ ନାହିଁ ସୁଖରେ ଯେ ଆନନ୍ଦ ବିଭୋର ହୁଏ ନାହିଁ ଏବଂ ଆସକ୍ତି ବା ରାଗରେ ଭୟ ଓ କ୍ରୋଧରୁ ମୁକ୍ତ ତାକୁ ସ୍ଥିତଧି ବା ମୁନି କୁହାଯାଏ ଭାବାର୍ଥ ମାନସିକ କଳ୍ପନା ବିଳାସରେ ମାତି ଯେ ମନକୁ ବିଭିନ୍ନ ଦିଗରେ ଉଦ୍ବିଗ୍ନ କରିପାରନ୍ତି କିନ୍ତୁ କୌଣସି ପ୍ରକାର ସିଦ୍ଧାନ୍ତକୁ ଆସିପାରନ୍ତି ନାହିଁ ତାଙ୍କୁ ମୁନି କୁହାଯାଏ ମାନସିକ କଳ୍ପନା ବିଳାସରେ ମାତି ଯେ ମନକୁ ବିଭିନ୍ନ ଦିଗରେ ଉଦ୍ବିଗ୍ନ କରିପାରନ୍ତି ମାନସିକ କଳ୍ପନା ବିଳାସରେ ମାତି ଯେ ମନକୁ ବିଭିନ୍ନ ଦିଗରେ ଉଦ୍ବିଗ୍ନ କରିପାରନ୍ତି କିନ୍ତୁ କୌଣସି ପ୍ରକାର ସିଦ୍ଧାନ୍ତକୁ ଆସିପାରନ୍ତି ନାହିଁ ତାଙ୍କୁ ମୁନି କୁହାଯାଏ ଆଚ୍ଛା କ'ଣ କହୁଛନ୍ତି କଥିତ ଅଛି ପ୍ରତ୍ୟେକଙ୍କର ମୁନିଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ବା ବିଚାର ଅଛି ଯଦି ଗୋଟିଏ ମୁନି ଅନ୍ୟ ମୁନିଙ୍କର ବିଚାରଧାରା ଠାରୁ ସ୍ୱତନ୍ତ୍ର ବିଚାରଧାରା ଗ୍ରହଣ ନ କରେ ତାକୁ କେବେ ମୁନି କୁହାଯିବ ନାହିଁ ନା ସବୁ ମୁନି ନିଜସ୍ୟ ମତାନ୍ନ ଭିନ୍ନ କିନ୍ତୁ ଏଠାରେ ଭଗବାନ ଯେଉଁ ସ୍ଥିତଧି ମୁନିଙ୍କ କଥା କହୁଛନ୍ତି ଆଚ୍ଛା ସେ ସାଧାରଣ ମୁନିଙ୍କ ଠାରୁ ଭିନ୍ନ ଅଟେ ସ୍ଥିତଧୀର ମୁନି ଉଚ୍ଛେ ପ୍ରଭୁ ମୁନି ଆଉ ସ୍ଥିତଧି ମୁନି ସ୍ଥିତଧୀର ମୁନି ଉଚ୍ଛେ ମାନେ ସେ ସବୁ ମାନସିକ କଳ୍ପନା ଜଳ୍ପନା ଏଇଟା ଯେତେ ଭାରତର ଯେତେ ସବୁ ମୁନି ଗୁଡ଼ାକ ସବୁ ମୁନି ଋଷି ଯେଉଁଗୁଡ଼ା ସବୁ କଳ୍ପନା ଏଇଟା ସବୁ ସ୍ପେକୁଲେସନ୍ ଲେଖିଛନ୍ତି ଚାରବାଗଙ୍କର ନୀତି ଅଛି ସେ ଗୋଟେ କ'ଣ ଥିଲା ଗୋଟେ ସେଇଟା ଗୋଟେ ବେସିକାଲ ବିଷୟକୁ ଭୋଗିବା ପାଇଁ ସେ ତାର କହିଛି ତାର ଗୋଟେ ମତ ରହିଛି ସେ ସବୁ ମୁନି ମାନେ ସବୁ ବିଭିନ୍ନ ବିଭିନ୍ନ ପ୍ରକାର ମତ ଲେଖିଛି ଋଣଙ୍କ ତ୍ୱାଗତଙ୍କ ବିଭେଦ ଯାବତ୍ ଯିବେ ସୁଖମ ଯିବେ ଭସ୍ମୀଭୂତ ସେ ଶରୀର କୁ ତ ଆଗତ ପୁନଃ ଶରୀର ତ ଭସ୍ମ ହେଇଯିବ ଆଉ କ'ଣ ଆଉ ଗୋଟେ ଶରୀର ମିଳେ ନା କ'ଣ ଯେତେ ଦିନ ବଞ୍ଚ ବଞ୍ଚ ଋଣ କରିକି ଘିଅ ଖା ଋଣ କରିକି ଯଦି ସମସ୍ତେ ଘିଅ ଖାଇବେ ଋଣ ଦବ କିଏ ସେ ମୂର୍ଖ ଆଉ ବୁଝିନି ମୁଁ ତୁମ କତୁ ଋଣ କରିକି ଘିଅ ଖାଇବି ତୁମେ ଋଣ କରିଦେଇ ସମସ୍ତେ ଋଣୀ ହେଇଯିବ ଘିଅ କେଉଁଠିକି ଆସିବ ଗାଈ ତ ନା ଘିଅ ଖାଇବ କ'ଣ ସେ ତାର ମତ ତାର ଋଣ କରିକି ତୁମେ ଘିଅ ଖାଅ ଆଉ ମରିଗଲେ ତ ଗଲା ସରିଗଲା ଆଉ ଏ ବର୍ତ୍ତମାନ ସେ ଛୁଆ ଗୁଡ଼ାକ ସବୁ ବର୍ତ୍ତମାନ ଏନ୍ଜୟ ଗୋଟେ କରିବ ନା ଏଠି ଗୋଟେ ଛୁଆ ଏନ୍ଜୟ କ'ଣ ଏନ୍ଜୟ କରିବ ବୋଲି ପାଗଳ ଏସବୁ ଟିକିଟି ଛୁଆ କଥା ଏନ୍ଜୟ ଗୋଟେ ଲାଇଫ୍ ଗୋଟେ ଏନ୍ଜୟମେଣ୍ଟ କରିବାର ଅଛି ନା କ'ଣ ଲାଇଫ୍ ଗୋଟେ ଏନ୍ଜୟମେଣ୍ଟ ଏନ୍ଜୟମେଣ୍ଟ ମାନେ ସଫରିଂ କୃଷ୍ଣ କେବଳ ଏନ୍ଜୟ କରିବ ତୁମେ ଗୋଟେ ଏନ୍ଜୟ କ'ଣ କରିବ ମ କିଛି ନାଇଁ ଗାଡ଼ି ପେଟ୍ରୋଲ ପୁରୀ କୁଆଡ଼େ ଯିବେ କ'ଣ ବର୍ତ୍ତମାନ ସବୁ ବୁଲିବେ ଯାଇକି କୁକୁଡ଼ା ମୁଡ଼ି ଖାଇବେ ମଦ ଖାଇବେ ଧେଙ୍ଗଡ଼ା ଧେଙ୍ଗଡ଼ି ନାଚିବେ କଣ୍ଟା ହେଇଗଲା ଏଇଟା ଗୋଟେ କ'ଣ ଏନ୍ଜୟ ବହୁତ ଏନ୍ଜୟମେଣ୍ଟ ହେଇଗଲା କ'ଣ ଏନ୍ଜୟମେଣ୍ଟ ହେଇଗଲା ତାପରେ ଏନ୍ଜୟମେଣ୍ଟ ଘରକୁ ଆସିଲା ଦେଟ୍ ଖୋପାଖୋପି ଲାଗିଲେ ଏନ୍ଜୟମେଣ୍ଟ ସରିଲା ପାଗଳ ନା ଏସବୁ ବିଷୟରେ ଯେଉଁମାନେ ରହିଲେ ଏଇଟା ପାଗଳ ଥିଲା ଆମର ପୁରା ପରିଭାଷା ହେଉଛି ଏଇଟା ମ୍ୟାଡନେସ୍ ପାଗଳ ହେଲା ଆମର ମଣିଷ ବୋଲି ଆମେ କ'ଣ ଜ୍ଞାନ କରିବୁ ନା ପାଗଳ ନା ବିଷୟରେ ଯେ ମାତି ରହିଲେ ପାଗଳଟା ତାର କେତେବେଳେ କ'ଣ ମୁଣ୍ଡ 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 ଠିକ ନାହିଁ ବିଷୟଟା ପାଗଳ କରିଦେ ସବୁ ଲୋକଟା ବିଭିନ୍ନ ମୁନି ମାନେ ବିଭିନ୍ନ ମତ ଦେବେ ସ୍ଥିତରେ ଯେଉଁ ମୁନିଙ୍କ କଥା ଅଲଗା ବିଭିନ୍ନ ବିଭିନ୍ନ କଳ୍ପନା ଜଳ୍ପନା କରିକି ସେ ସବୁ ତୁମର ସବୁ ଚାଲିବ କୌଣସି ସିଦ୍ଧାନ୍ତରେ ସେ ମନ ଖାଲି ଉଦ୍ବିଗ୍ନ କରି ରଖନ୍ତି କିନ୍ତୁ ଏଠାରେ ଭଗବାନ ଯେଉଁ ସ୍ଥିତ ଦେବନୀ କଥା କହୁଛନ୍ତି, ସେ ସାଧାରଣ ମଣିଙ୍କଠାରୁ ଭିନ୍ନ ଅଟନ୍ତି। ସ୍ଥିତ ଦେବନୀ ସର୍ବଦା କୃଷ୍ଣ ଚେତନାରେ ଥାନ୍ତି, କାରଣ ସମସ୍ତ ପ୍ରକାର ମାନସିକ କଳ୍ପନା ବିଳାସରୁ ମୁକ୍ତ ହୋଇଯାଇଥାନ୍ତି, ସେ ସବୁ କାରବାର ଶେଷ କରିଦେଇଥାନ୍ତି, ସେ ମାନସିକ କଳ୍ପନା ବିଳାସ ସ୍ତରକୁ ଅତିକ୍ରମ କରିଯାଇଥାନ୍ତି ଏବଂ ଏହି ସିଦ୍ଧାନ୍ତକୁ ଆସିଥାନ୍ତି ଯେ ଭଗବାନ କୃଷ୍ଣ ବା ବାସୁଦେବ ହେଉଛନ୍ତି ସବୁ, ତାଙ୍କୁ ସ୍ଥିତ ଦେଇ ମୁନି କୁହାଯାଏ। ସ୍ଥିତ ଦେଇ ମୁନିଟାକୁ ନେଲେ ଭକ୍ତିପର ଅର୍ଥକୁ, କୃଷ୍ଣ ହେଉଛନ୍ତି ଜୀବନର ସବୁକିଛି, ଆଉ କଳ୍ପନା କଳ୍ପନା କରିବା କିଛି ଆବଶ୍ୟକ ନାହିଁ। ତୁମେ ବହୁତ ଚିନ୍ତା କଲେ, ବହୁତ କିଛି ବିଚାର କରିଦେଲେ ଯେ ତୁମର କିଛି ସବୁକିଛି ଠିକ ହେଇଯିବ, ସେମିତି ନାହିଁ। ଲୋକମାନଙ୍କର ଗୋଟେ ଭୁଲ ଧାରଣା ଅଛି ନା, ଆମେ ବହୁତ ପ୍ଲାନ୍ ବନେଇବା, ଗୋଟେ ପ୍ଲାନ୍ କରିବା ନା, ମନଟା ପ୍ଲାନ୍ କରିବାକି ଦେବ ହଦାର୍ଥ ରଚନା ରୋଷେଇ ଉପି ଦେବା ଯୁଷ୍ମ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି ବ୍ରହ୍ମା କହିଲେ। ମୁନି ଋଷିଙ୍କର ପ୍ଲାନ୍ ଭାଙ୍ଗି ଯାଉଛି, ଆଉ ତୁମ ପ୍ଲାନ୍ କ'ଣ ରହିବ କି? ତୁମର ଯୋଜନା ଚାଲିଛି, ବାବୁ ଯୋଜନା ଚାଲିନି କି? ସେମିତି ତାଙ୍କ ଯୋଜନା ଚାଲିଛି, ତୁମେ ଏଟା କରିଦେବି ସେଟା କରିଦେବି, ପ୍ଲାନ୍ କ'ଣଟା ପ୍ଲାନ୍? ମୁଁ ତ 5 ବର୍ଷରେ ତୁମ ସାର୍ ମିଶିଲି, କେଉଁ ପ୍ଲାନ୍ଟା ତୁମର କାମ କରିଛି ମୁଁ ଗୋଟେ ସର୍ଟ ଆଉଟ୍ କରି ଦେଖେଇଲ କିଛି ନାହିଁ। ଏ ପ୍ରଭୁବାଦଙ୍କର ଗୋଟେ ପଢ଼ୁଥିଲି ସେ ଆର୍ଟିକଲ ଲେଖୁଥିଲି, ଗୋଟେ ସେ ପଢ଼ିଲି ସେଟା ପ୍ରଭୁବାଦ ବର୍ମର ଏଟା କୁହନ୍ତି, ସୁଖର ରାଧାରାଣୀଙ୍କ କଥାରେ, ସୁଖର ଲାଗି ଆଏ ଘର ଭାଙ୍ଗିଲୁ ବାନ୍ଧିଲୁ ଆ ନହେଲେ ପୋଡ଼ିଆ ଗେଲ, ସୁଖ ଲାଗି ଏ ଘର କଲି ଅଗ୍ନିରେ ପୋଡ଼ିଗଲା। କେତେ କଷ୍ଟ ଘର କରିଦେ, ସଂସାର ହଉଛି ସେ କୃଷ୍ଣ କୃଷ୍ଣ ଚେତନା ସ୍ଥିତ ଦି ମୁନି ସବୁ ସବୁ କର୍ମ କରି କୃଷ୍ଣକୁ ଛାଡ଼ିଦେବ। ଇଟ୍ ଇଜ୍ ଅପ୍ ଟୁ ୟୁ, ଆପଣ ଜାଗ୍ରତା କର। ବହୁତ ତୁମେ ଚେଷ୍ଟା କରିଦେଇକି ବହୁତ ବୁଦ୍ଧିମାନ ହେଇକି ବହୁତ ପ୍ଲାନ୍ ପ୍ରୋଜେକ୍ଟ କରିଦେଲେ ତୁମେ ସକ୍ସେସ ହେଇଯିବ, ତାର କିଛି ନାହିଁ, ବୁଦ୍ଧିମାନ ଲୋକର କାମ ନୁହେଁ। ବିଶେଷ କରି ଯେଉଁମାନେ ଭକ୍ତ ହାୟର ଷ୍ଟାଣ୍ଡାର୍ଡକୁ ଯିବାକୁ ଚାହୁଁଛନ୍ତି, ଉନ୍ନତ ସ୍ଥିତି ଯିବା ପାଇଁ ଚାହୁଁଛନ୍ତି, ତାଙ୍କର ସବୁ ଡିପେଣ୍ଡେଣ୍ଟ କୃଷ୍ଣଙ୍କ ଉପରେ। ମୁଁ ଏତେ ବେଶୀ ବିଚାର ଶକ୍ତି କିଛି ବୁଦ୍ଧି ଯୋଡ଼ିବାର ନାହିଁ, ମୋର ତାଙ୍କ ଉପରେ ପ୍ରାର୍ଥନା କରିବା, ତାଙ୍କର ଶରଣ ଚାଲିଯିବାର ଅଛି, କରିବି ତା ଦେହରେ ଲାଗି ସବୁ ଗୁଡ଼ା ରହିଛି। ଏତେ ସବୁ କାମ ନୁହେଁ ନାହିଁ, ଏଇଟା ସବୁ ଯାକନ୍ତି ଅଧିକାର ନାହିଁ କାମ, କହିଲେ ବି ସବୁ ଲୋକ ଏଇଟା ହେଇଯିବେ, ଯେ ଭକ୍ତଙ୍କୁ ବୁଝେଇଦେଲେ ଯେ ଏଇଟା ହେଇଯିବେ, ସେମିତି ହବନି, ସେ ବସିପାରିବେ, ମୁଣ୍ଡକୁ ଭଣ୍ଡ ବିନ୍ଧିବ, ସେ 2-3 ବର୍ଷ ରୋଗା ହେଇଗଲା, 2 ବର୍ଷ ତାଙ୍କୁ ସବୁ କାମ ଦାମ ଛାଡ଼ି ଦିଆହେଲା, ଭାବିଲେ ସେ ରୋଗା ହେଇଗଲା, ପ୍ରଫେସର ବଢ଼ିଗଲା, ହାଇ ସବୁ କାମ ସାର ନା କ'ଣ କରିବେ, ତାଙ୍କ କର୍ମର ମତିଟା ଖଟିବେ, ଦେଖ ଖଟ ସେଥିରେ ତୁମେ ତ ବସି ବସିପାରିବେନି, ତାଙ୍କର ତାଙ୍କର କର୍ମାଶକ୍ତି ଯାହା ରହିଲେ ସେ କର୍ମ ନ କରି ରହିପାରିବେନି, ଭଗବାନ ତାଙ୍କୁ ଦେଇଛନ୍ତି, ଆଉ ସେ କର୍ମ କରି କିଛି ଲାଭ ନାହିଁ, ମୋର କୃଷ୍ଣ ପାଇଁ କର, ଏତିକି ଟ୍ରାନ୍ସଫର କରିପାରିବେ, କିନ୍ତୁ କର୍ମାଶକ୍ତି ଯାହା ରହୁଛି ସେ ବସିପାରିବେନି, ତା ସ୍ଥିର ହେଇ କିଛି ଗୋଟେ କରିପାରିବେନି, ତାର କର୍ମର ଭାରି ଆସକ୍ତି, ଆଉ ସ୍ଥିର ଚିତ୍ତ ନହେଲେ ହବନି, ଧୀର ହବାକୁ ପଡ଼ିବ, ମନନଶୀଳ ହବାକୁ ପଡ଼ିବ, ଭଗବାନ ଉପରେ ସମର୍ପିତ ଜୀବନ ଦେବାକୁ ପଡ଼ିବ, ଜୀବନଟା ଗୋଟେ ରାତିରେ ସରିଯାଉନି, ଆମେ ଯେଉଁ ଡିସନ୍ଟା ନେଇଯାଉଛୁ ଗୋଟେ ରାତିରେ କାମ ନୁହେଁ, ଏଇଟା କେତେ ରାତି ଆମ ଜୀବନରେ ବିତିପାରେ, ଏଇ ରାତିଟା ବି ଶେଷ ରାତି ହେଇପାରେ, ଆଉ ବୁଝୁଛି ମୁଣ୍ଡ ଭିତରେ ରହିଛି 1000 ପ୍ଲାନ୍, କେଉଁଦିନ ଶେଷ ରାତି ଆମେ ଜାଣିନେ, କେଉଁ ଦିନଟା ଶେଷ ରାତି, କେତେ ରାତି ବି ଆମେ ବିତି ଯାଇପାରେ, କିନ୍ତୁ ଗୋଟିଏ ରାତି ବି ଶେଷ ହେଇପାରେ, କାହାକୁ ଜଣା ନାହିଁ, କାଲି ସୂର୍ଯ୍ୟ ଉଦୟ ଆମ ଭାଗ୍ୟରେ ଅଛି କି ନାହିଁ ଆମେ ଜାଣିନି, ଗୁରୁଦେବ କୁହନ୍ତି କାଲିରେ ସୂର୍ଯ୍ୟ ଉଦୟ ଆମ ଭାଗ୍ୟରେ ଅଛି କି ନା ଆମେ ଜାଣିନେ, କି ଜୀବନ ମନ ଭିତରେ କେତେ କାମନା ରହିଛି, ସେଥିପାଇଁ ସରଳ ସୂତ୍ର ହେଲା ଆଜିର ଦିନ, ଆଜି ସରିଲା, ଆଜି ମୋର କାଲି କ'ଣ ହବ ମୁଁ କହିପାରିବିନି, ଚାଲ ଫ୍ୟୁଚର ହିଁ ଜାଣିଛ, ପାଷ୍ଟ ଅଲରେଡ଼ି କନ୍ ୱାର୍କ ଅନ୍ ପ୍ରେଜେଣ୍ଟ, ଆମ ଟିଚର ଆମ ଛୁଆଟୁ ଶିଖିଛନ୍ତି, ଛୁଆଟୁ ଆମ ଟିଚର ଇଂଲିଶ, ମୁଁ ସେତେବେଳେ ଇଂଲିଶ ଯାହାକୁ ଆମେ କିଛି ଜାଣିନଥିଲୁ, ଏଇଟା ଭଲ ଅଛି, ପାଷ୍ଟ ଅଲରେଡ଼ି କନ୍, ଅତୀତ ଚାଲିଗଲାଣି ତାକୁ ଚିନ୍ତା କରନି, ଫ୍ୟୁଚର ହିଁ ଜାଣିଛ, ଭବିଷ୍ୟତ ଅନିଶ୍ଚିତ, ଅନିଶ୍ଚିତ ଭବିଷ୍ୟତ ଭିତରେ ଗତି କରାହଉଛି, କାହିଁ ଚିନ୍ତା କରିବ, ଆଉ ୱାର୍କ ଅନ୍ ପ୍ରେଜେଣ୍ଟ, ବର୍ତ୍ତମାନ ତୁମେ ଯାହା ଅଛି ସେତିକି କର, ଆଜି ଗୋଟେ ଦିନ କାମ ସାରିଦେବ ଶୋଇଯାଅ ଆରାମସେ, ତାପରେ କାଲିକି ତୁମେ ଦେଖିବ କ'ଣ ହବ କୃଷ୍ଣ କରି, ଆମ ଦିନ ହେଉଛି ଏହା, ତାହେଲେ ତୁମେ କାମନାରୁ ମୁକ୍ତ ହେଇପାରିବ, ଯେତେ ତୁମେ କୃଷ୍ଣ ଉପରେ ନିର୍ଭର କରିବ, କ'ଣ ତାଙ୍କ ଯୋଜନା ଅଛି ଯାହା ହବ ସେଟା ଆସି ପହଞ୍ଚିବ, ତାହେଲେ ତୁମେ ସୁଖରେ ରହିପାରିବ, ନହେଲେ ବଡ଼ ଏଇ କାମନା କାମନା ଭିତରେ ପଡ଼ି ପଡ଼ି ତୁମେ ଯନ୍ତ୍ରରେ ପଡ଼ିଗଲା, ସ୍ଥିର କେଉଁଠି ମନ ହବ, ଆଉ ଭଜନ କେଉଁଠି ହବନି। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ ଗୋପାଳ।